नमो भगवते वासुदेवाय। श्रीमद् भागवतम दशम स्कंद द्वाविंशतम अध्याय मैंने श्रवण करते गोपकन्या मैंने कृष्ण को नित्यपति रूप से प्राप्त हाई कतायन व्रत अनुष्ठान कर तपपूर्वक ऐकांतिक भावन जमुन स्नान कर प्रातः राशि प्रार्थना कर देवी को कि नंद पुत्र आम पति हो प्रतिरूप कि प्राप्त हो मास शेष कृष्ण किंतु कृष्ण जो स्वाभाविक धर्म प्रेमिक मान जो मैंने प्रेमिक प्रेमर परीक्षा से प्रेमर पराकाष्ठा प्रेमर परीक्षा देवा पड़ा जीवन रे प्रेमर पराकाष्ठा को कृष्ण सब चाहती जो भक्ति जुगे भगवान सेवा करुचे भजन करुचे से आम प्रेमर भक्तिर पराकाष्ठा को देखिले प्रेमर पराकाष्ठा को सी सब चाहती मापिया आमर स्थित हिसाब से आम जो अधिकार अच्छा आम अधिकार हिसाब से सब परीक्षा ने जब जी जो श्रेणी पढ़ुची सी प्रथम श्रेणी पढ़ले प्रथम श्रेणी परीक्षा देवा पड़ो प्रथम श्रेणी पिला माने क्यों परीक्षा दिखती प्रथम श्रेणी जो पिला माने क्यों परीक्षा दिखती हाँ मौखिक परीक्षा दिखती लिखा कि प्रथम क्वेश्चन अच्छे सार पचारे प्रथम श्रेणी द्वितीय श्रेणी मौखिक प्रश्न सार सब पचारे सी केवल खाली मुहर में कहे कारण लिखार शक्ति ना कि परीक्षा देवा पड़ो जो तुम ऊपर जब को जीव बड़ पदवी की जीव से दुईटा जिन लिखा पड़ो प्राक्टिकाल थीओरी दिटा जोटा कहले से प्राक्टिकाल से खुशी ने पे परीक्षा समस्त अच्छे ना बाहर दुनिया अच्छी भक्ति दुनिया से निजर स्तर हिसाब से भक्ति आम जो स्तर हिसाब से अच्छे गुरुकृष्ण से स्तर आम निष्ठा देखा चाहिए पराकाष्ठा प्रेमर पराकाष्ठा सब माधवेन्द्रपुरी माधवेन्द्रपुरी को मलय चंदन में जो आदेश दे प्रेमर पराकाष्ठा को जगत प्रतिष्ठा करने देखा प्रेमर परीक्षा तुम दवा पड़ो प्रेमिक प्रेम ग्रहण करते कृष्ण हूँ प्रेमिक से जार प्रेम को ग्रहण करेंगे से चाहते निर्मल प्रेम कौन मिक्स अप रही प्रेम प्रेम निष्कपट वृत्ति चित्तवृत्ति निष्कपट हवा दरकार कौन सी कपटता रही दादी कृष्ण के ग्रहण करेंगे कपटता हूँ जीवर चरम शत्रु जीवर कि चरम शत्रु था कपटता कपट हईले दूर प्रवेश प्रेम पुर हृदय जीवर हृदय धन्य करे जीवर हृदय धन्य हम जो कपटता दूर हम समर्थवान पुरुष आम तो समर्थवान पुरुष नंदी ना कौन समर्थवान तुम्हें कौन खाइबा टा कमे निद्रा टा कमे कौन गोस्म पार समर्थवान पुरुष आम नुहत मती आमर जा शुणुला किसी पूर्व आम स्खलित मती संकल्पवादी नुहत आम दृढ़ संकल्पवादी नुहत व्यवसायत्मक बुद्धि नुहे आ तपव्रत परायण आम जीवन भी नुहे भजन प्रति स्वाभाविक रुचि ना कि कम से कम जिते खराब गुण थे भी कृष्ण से गुड़ को लक्ष्य करते केवल गोटे जिनस को लक्ष्य करते सरल अमायिका व्यक्ति किंवा ये जन हूँ डुप्लीसीयस पर्सन से पाखे सब कृष्ण सब बड़ कौन कह मैंने विरक्तिर कारण कृष्ण बहुत विरक्ति प्रकाश करते कृष्ण ग्रहण करते सिंपल हार्टेड से भक्ति से गुरुदेव सब मन कर सरलता हूँ वैष्णवता वैष्णव जो संज्ञा वैष्णव वैष्णव अर्थ हूँ से सरल सरल मान तार अंतर में कौन सी मलिन ना कूट कपट ना आम छोटे बेले पढ़ु से प्रार्थना मधुसूदन दास लिखुन ना कूट कपट स्वभाव जार दूर मुख रही जुआर कर्मी पर पढ़ाऊ कपट छंद रही तुम हृदय छंदी गला निर्मल भावना रही तुम कमी कृष्ण को डाक ଯେଉଁ କୃଷ୍ଣଙ୍କୁ ଡାକୁଛନା ସେ ଜାଣିଦେଉଛନ୍ତି ଆରେ 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 ଏ ଅନ୍ତର ଭିତରେ ଏତେ ଆବିଳତା ରହିଛି, ମୋତେ କଣ ପ୍ରାପ୍ତ ହବ? ଯେ ପ୍ରେମ ସବୁଠୁ ବଡ ପ୍ରତିବନ୍ଧକ ହେଲା କେଉଁଟା? କପଟ। କପଟ ହୋଇଲେ ଦୂର ପ୍ରବେଶ ପ୍ରେମର ପୁର, ଜୀବର ହୃଦୟ ଧନ୍ୟ କରେ। ଅତଏବ ପ୍ରେମ ରତ୍ନ କପଟ ରାଖ ଦୂରେ କଣ ଅଛି, ଅତଏବ ଆଣିବାରେ ପ୍ରେମ ରତ୍ନ ଏମିତି ଅଛି। ତେଣୁ ବହୁ ଯତ୍ନ କର କେମିତି କପଟକୁ ଦୂରରେ ରଖିବ। କପଟ ତା ପରମ ଶତ୍ରୁ, ଚରମ ଶତ୍ରୁ। ପ୍ରେମର ପରାକାଷ୍ଠା, ପ୍ରେମର ପରୀକ୍ଷା ଆମକୁ ଦେବାକୁ ପଡିବ। ମାଧବେନ୍ଦ୍ରପୁରୀ ଭଳି ଆଚାର୍ଯ୍ୟ ତାଙ୍କର ପ୍ରେମକୁ ପରାକାଷ୍ଠାକୁ ପରୀକ୍ଷା କରୁଥିଲେ। କୃଷ୍ଣ ତାଙ୍କୁ ପଠେଇଲେ କାହିଁକି? ମଳିଚନ୍ଦ୍ର ମଝି ପଠେଇଲେ କାହିଁ? ହଁ ନାହିଁ, ତାର ଦୁଇଟି ପର୍ପଟ ଅଛି। କାହିଁ ପଠେଇଲେ ମାଧବେନ୍ଦ୍ରପୁରୀ? କାହିଁକି ପଠେଇଲେ? ସିଏ ଜୀବନ ସାରା ଗୋଟେ ବ୍ରତ କରିଛନ୍ତି, କଣ? ମୌନୀ, କାସାନ, ଆଉ ବିଷୟ ସଙ୍ଗହୀନ, କାହାର ସଙ୍ଗ କରିବେନି, କାସାନ କଥାବାର୍ତ୍ତା କରିବେନି, କାହାକୁ ମାଗିବେନି, ସେ ସେଟାକୁ ଛାଡ଼ିବାକୁ ପଡିବ। ଯେମିତି ଗୋପୀମାନେ ପତି ରୂପରେ ପାଇବା ପାଇଁ ଚାହୁଁଛନ୍ତି, କିନ୍ତୁ ଗୋଟେ ଦେହଟା ତାଙ୍କୁ ଲଜ୍ଜା, ଲଜ୍ଜା କଣ? ଲଜ୍ଜା କଣ? କି ପତି ଆଗରେ ଉଲଗ୍ନ ହେବାକୁ ଲଜ୍ଜା କରିବ? ଗୋଟେ ଜାଗତିକ ସଂସାର ନାହିଁ, ଆସି ଜଗତପତି, ତା ପାଇଁ ତୁମେ ଏତେ ବ୍ରତ କରୁଛ, ପୁଣି କଣ? ଧର୍ମ କିଛି ନାହିଁ ଜୀବ ଜୀବନ, ଯେତେ ପର୍ଯ୍ୟନ୍ତ ଜାଗତିକ ଧର୍ମ ଉପରେ ତାର ବୁଦ୍ଧି ରହିଛି, ବୁଦ୍ଧି ବିବେକ ଜ୍ଞାନ ରହିଛି, ମୋର ଏଇଟା କର୍ତ୍ତବ୍ୟ। ତୁମର କିଛି କର୍ତ୍ତବ୍ୟ ଥାଇପାରେ, କିନ୍ତୁ ସେ କର୍ତ୍ତବ୍ୟ ପାଇଁ ଆମେ ଭକ୍ତ ହେଇନା, ଆମେ ପରମ କର୍ତ୍ତବ୍ୟ ପାଇଁ ଭକ୍ତ ହେଇଛେ। କର୍ତ୍ତବ୍ୟକୁ ତୁମେ ହେଳା ନ କଲେ ମୋର ଏଇଟା ଡ୍ୟୁଟି କୁହନ୍ତି ନା, ମୋର ଏଇଟା ଡ୍ୟୁଟି କେତେ ତାଙ୍କର ଯତ୍ନ ନବା ପିଲା ଛୁଆ, ଠିକ ଅଛି ତୁମେ ତୁମ ସ୍ଥିତି ହିସାବରେ କହିପାର, କିନ୍ତୁ ପ୍ରେମ ପାଇଁ କିଛି ଡ୍ୟୁଟି ନାହିଁ। ପ୍ରେମ ପ୍ରାପ୍ତି ପାଇଁ କେବଳ ଗୋଟିଏ ଡ୍ୟୁଟି, ପରମ ଡ୍ୟୁଟି, ପରମ କର୍ତ୍ତବ୍ୟ ହେଲା କୃଷ୍ଣ ସେବା। ଆଉ ଯାହା ଅବହେଳା ହେଲେ ବି କିଛି କ୍ଷତି ନାହିଁ। ସେ ଅବହେଳା ଶବ୍ଦର ଗୋପୀମାନେ କାହା ସ୍ୱାମୀମାନଙ୍କର ଯତ୍ନ ନେଇପାରୁଥିଲେ, ନା ପୁତ୍ରମାନଙ୍କର ଯତ୍ନ ନେଇପାରୁଥିଲେ, ନା ଶାଶୁ ଶ୍ୱଶୁର ସେବା କରିପାରୁଥିଲେ, କିଛି କରିପାରୁଥିଲେ, ସବୁ ଅବହେଳା। ତେଣୁ କୃଷ୍ଣ ପ୍ରଥମେ ତାକୁ କହିଥାନ୍ତି, କହିଲେ ନା ରାସଲୀଳାରେ ଯାଉ 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 ପତିମାନଙ୍କୁ ଉଦି ପଳା। କୃଷ୍ଣ କେବେ ତାଙ୍କୁ ଇନଷ୍ଟ୍ରକ୍ସନ କେବେ ଦେଇନାହାନ୍ତି ଏମିତି, ତେବେ ତ ଧର୍ମ ପାଳନ କର ବୋଲି ନାହିଁ, କେବେ କହିନାହାନ୍ତି। ଯେମିତି ମାଧବେନ୍ଦ୍ର ପୁରୀ ତାଙ୍କର ପ୍ରେମକୁ, ପ୍ରେମର ପରାକାଷ୍ଠକୁ ସେ ପରୀକ୍ଷା କରୁଥିଲେ। ତୁମେ ଭାବୁନି ତୁମେ ପାଠ ପଢିବ ପରୀକ୍ଷା ଦେବନି, ଏଭଳି ପାଠ କୋଉଠି ସଂସାରରେ ନାହିଁ। ସଂସାରରେ ପାଠ ପଢାଯିବ ଟିଚର ନାହାନ୍ତି, ଏମିତି ପାଠ ଅଛି? ଯେକୌଣସି ବିଦ୍ୟାରେ ଚୋରି ବିଦ୍ୟାକୁ ତ ଆରମ୍ଭ କରି ଭକ୍ତି ବିଦ୍ୟା ପର୍ଯ୍ୟନ୍ତ ସବୁଥିରେ ଗୁରୁ ଅଛନ୍ତି। ଆଉ ଗୁରୁଙ୍କର କାର୍ଯ୍ୟରେ ସେ ତୁମ କତିରୁ ପରୀକ୍ଷା ହିଁ ନେବେ, କୃଷ୍ଣ ପରୀକ୍ଷା ହିଁ ନେବେ ତୁମ ପ୍ରେମର ପରାକାଷ୍ଠା, ତୁମର ସେବା, ତୁମର ସମର୍ପଣର। ସେ ମହିମାକୁ ଦେଖିବେ, ମାଧବେନ୍ଦ୍ରପୁରୀକୁ ପଠେଇଥିଲେ ଏଥିପାଇଁ ଦେଖିବେ ସେ ବ୍ରତଟାକୁ ଛାଡୁଛି କି ନାହିଁ। କାସାନ କଥା କହିବେନି, କାହାକୁ ଅଜାଚକ ବୃତ୍ତି କାହାକୁ ମାଗିବେନି, ବର୍ତ୍ତମାନ ମାଗିବାକୁ ପଡିବ। କାହାକୁ ମାଗିବେ? ରାଜାକୁ। କଣ ମାଗିବେ? ସବୁଠୁ ଏକ୍ସପେନ୍ସିଭ, ସବୁଠୁ ମୂଲ୍ୟବାନ ଜିନିଷ ମଳୟଚନ୍ଦ୍ର ମାଗେ, ତାଙ୍କ ମୋ ଭକ୍ତ ମୋ ପାଇଁ କଣ କରିପାରେ? ପ୍ରେମ। ଏ ବୁଦ୍ଧି ବିଚାର ସ୍ତର, ଆମର ସ୍ତର ଗୁଡିକ କେବଳ ମାନସିକ ସ୍ତର ରହିଛି, କଣ ବୁଝିପାରୁଛ କି ନାହିଁ? ମନ ଯେତିକି ବିଚାର କରିବ, ଏଇଟା ଠିକ, ଏଇଟା ଭୁଲ, ଏଇଟା ଏମିତି କଲା, ସେ ସେମିତି କଲା, ମାନସିକ ସ୍ତର, ତୁମେ ମାନସିକ ସ୍ତରରେ ଅଛ। ତା ଉପରକୁ ଟିକେ ଗଲେ ଗୋଟେ ମାନବୀୟ ସ୍ତର, ମାନସିକ ସ୍ତରରେ ଯାହା ରହିଛି, ମାନସିକ ସ୍ତର ତୁମେ ତମ ଗଣ ଲୋକ ହେଇଥିଲେ ତମସିକ ଭାବନାରେ ଚିନ୍ତା କରୁଛ, ରଜଗୁଣୀ ଲୋକ ହେଇଥିଲେ ରାଜସିକ ଭାବନାରେ ଚିନ୍ତା କରୁଛ, ସତଗୁଣୀ ଲୋକ ହେଇଥିଲେ ସତ୍ୟ ଭାବନାରେ ଚିନ୍ତା କରୁଛ। କିନ୍ତୁ ତୁମର ବୁଦ୍ଧି ଯଦି ମାନସିକ ସ୍ତର ଗଲା, ତାର ବୁଦ୍ଧି ସ୍ତରକୁ ଆସିଗଲେ, ତମ ବୁଦ୍ଧି ଯଦି ବୈଦିକ ଧର୍ମ ଉପରେ ଟିକିକି ରହିଛି, ଗୋଟେ ବେଦ ଜିନିଷ ଗୁଡା ଜାଣିଛି, ତାକୁ ଏଟିକେଟ୍ସ କୁହାଯାଏ, କଣ କୁହାଯିବ? ଆଚରଣ, ମାନବୀୟ ଆଚରଣ, ସେତେବେଳେ ତୁମେ ବିଚାର କରିବ ଏଟା ଠିକ, ଏଟା ଭୁଲ, ଏଟା ଠିକ, ଏଟା ଭୁଲ, ଏଟା ଏମିତି ବୁଦ୍ଧି ସ୍ତରରେ ଚିନ୍ତା କରିବ। ତାପରେ ରହିଲା ଆତ୍ମସ୍ତର, ଆତ୍ମସ୍ଥିତି। ସେ ଆତ୍ମସ୍ଥିତିକୁ ଜଣେ ନ ଗଲେ, ଯେ ଆତ୍ମସ୍ଥିତିରେ ଅଛି, ତୁମେ ବୁଦ୍ଧି ଦ୍ୱାରା ମନ ଦ୍ୱାରା ତାଙ୍କୁ କଣ ଜାଣିବ? ତୁମର ମନ ଆଟବେଷ୍ଟ ଆଉ ଜଣଙ୍କର ମନକୁ ମାପିପାରିବ, ତୁମର ବୁଦ୍ଧି ଆଉ ଜଣଙ୍କର ଆତ୍ମାକ ନୁହେଁ, ଆତ୍ମାକ ନୁହେଁ। ସେଥିପାଇଁ ଠକି ଯାଉଛି ନା ସବୁ। ଆଉ ଜଣେ କେମିତି ଭଗବାନଙ୍କର ଶରଣ ଯାଇଛି, କେମିତି ଶରଣାଙ୍ଗତ ହେଇଛି, କଣ ଭଗବାନଙ୍କୁ ପ୍ରାର୍ଥନା କରୁ, ତୁମେ କେମିତି ଜାଣିବ? ତୁମେ ଜାଣିପାରିବ? ଅନନ୍ୟ ଶରଣାଗତ ଯୋଉ ଭକ୍ତ, ତାକୁ ତୁମେ ଜାଣିପାରିବ? କିନ୍ତୁ ପ୍ରେମର ଯୋଉ ପରାକାଷ୍ଠା ରହିଲା, ପ୍ରେମର ଯୋଉ ପରୀକ୍ଷା ତୁମକୁ ଦେବାକୁ ପଡିବ, ତା ପାଇଁ ବହୁତ ସାବଧାନ ହେବାକୁ ପଡିବ। ଏଇଟା ଆସିବ ହିଁ ଆସିବ। ଏମିତି କୌଣସି ବିଦ୍ୟାଳୟ ନାହିଁ, କୌଣସି ଅନୁଷ୍ଠାନ ନାହିଁ, କୌଣସି ବିଦ୍ୟା ନାହିଁ ଯେଉଁଥିରେ ଶିକ୍ଷକ ନାହାନ୍ତି, ପରୀକ୍ଷା ନାହିଁ। ଆଉ କୃଷ୍ଣଙ୍କର ଧର୍ମ ହେଲା ସେ ତୁମକୁ ଏଭଳି ଭାବରେ ପରୀକ୍ଷା କରିବେ, ତୁମର ଏଇ ଯେ ବୈଦିକ ସ୍ତର, ବୈଦିକ ସ୍ତର ପାଇଁ ଯିବାକୁ ପଡିବ, ବୈଦିକ ସ୍ତରକୁ ଗଲା ପରେ ତାକୁ ଆମେ କହୁଛେ ସିଭିଲାଇଜ ପର୍ସନ, କଣ ମାନେ ଗୋଟେ ସଭ୍ୟ ମାନବ, ସଭ୍ୟ ମାନବ। ଏମାନଙ୍କର ଶକ୍ତିଟା ବହୁତ ଅଧିକା ସଂସାରରେ, ଏମାନେ ଜଗତକୁ ପୁରା କଭର କରି ରଖିଛନ୍ତି। ସଭ୍ୟମାନମାନେ ପୁରା ଜଗତରେ ପୁରା ଆଟ୍ରାକ୍ଟ କରି ରଖିଛନ୍ତି, ବୈଷ୍ଣବମାନେ ଏତେ ନୁହନ୍ତି। ସଭ୍ୟମାନମାନେ କଣ, ଏଇ ଯୋଉ ଅଲଗା ସମ୍ପ୍ରଦାୟର ବହୁତ ମାୟାବାଦୀ ଗୁଡାକ, ତାଙ୍କ ୱେ ଅଫ୍ ଟକିଂ, ତାଙ୍କ ଲାଇଫ୍ ଷ୍ଟାଇଲ, ତାଙ୍କର ବ୍ୟବହାର, ସେ ପୁରା ଲକ୍ଷ ଲକ୍ଷ ଲୋକଙ୍କୁ ରଖିଛନ୍ତି। କାହିଁକି ଗୋଟେ ଲୋକ କଣ ସେ ବୁଦ୍ଧି ସ୍ତରରେ ପହଞ୍ଚି ପାରୁଛି ନା, ଆଉ ଗୋଟେ ଲୋକ ଜାଣିଦେଉଛି ହଁ ଏ ବାବା ଏମିତି କଥା କହୁଛନ୍ତି, ଏମିତି ଖାଉଛନ୍ତି, ଏମିତି ଚଳୁଛନ୍ତି, ଏମିତି ତାଙ୍କ ଜୀବନଶୈଳୀ ପଟକିନା ଆଟ୍ରାକ୍ଟ ହେଇଯିବେ। ଏମାନେ ଜଗତକୁ କଣ୍ଟ୍ରୋଲ କରି ରଖିଛନ୍ତି ବୈଦିକ ଅତ୍ୟନ୍ତ ବେଦନିଷ୍ଠ ବ୍ୟକ୍ତିମାନେ, ତାଙ୍କ ଶକ୍ତିଟା ରହିଛି ନା, ଆଉ ସେ ପୁରା କଣ ଆଚରଣ ଦ୍ୱାରା ସବୁ ବାନ୍ଧିକି ଦେଖେଇକି ଲୋକଙ୍କୁ ସବୁ ରଖିଦେଇଛନ୍ତି, ଲକ୍ଷ ଲକ୍ଷ ଫଲୋଅର୍, ଲକ୍ଷ ଲକ୍ଷ ଜିନିଷ କରି ସବୁ ରଖିଦେଇଛନ୍ତି। ବେଦ ଧର୍ମ ବହୁତ ଶକ୍ତି, ତାର ସମସ୍ତ ନିୟମକୁ ତୁମେ ମାନିବ। ଏ ଦେଖୁନ ଲଙ୍ଗଳା ବାବା ଗୁଡା ଅଛନ୍ତି ଆମର, ଯୋଉ କଣ ଏଟା ନାଗା ବାବା, ସେ ଯୋଉ କଣ ଅମୃତ ସ୍ନାନ ହବ କୋଉଠି କୁମ୍ଭମେଳା, କୁମ୍ଭମେଳାରେ ତାଙ୍କ ସେ ଆଗେ ଯିବେ, ଗଞ୍ଜେଇ ଖାଇବେ। ଲଙ୍ଗଳା ହଉଛନ୍ତି କେବଳ ଉଲଗ୍ନ ହଉଛନ୍ତି ବୋଲି ଦେଖ, ଗୋପୀମାନେ ଉଲଗ୍ନ ଏଇ କୃଷ୍ଣ ସମସ୍ତେ ବ୍ଲେମ୍ କରୁଛନ୍ତି ନା, ଯେ କୃଷ୍ଣ ଅନ୍ୟାୟ କାମ କଲେ, ଆଉ ସେମାନେ ଉଲଗ୍ନ ହଉଛନ୍ତି, ସେମାନେ ଉଲଗ୍ନ ହେବେ, ତାଙ୍କୁ ବେଦ ଧର୍ମର ଆଗେ ସ୍ଥାନ ଦିଆଯିବ, ସେମାନେ ଆଗେ ଯିବେ ସ୍ନାନ କରିବେ। ଯୋଉ ଅମୃତ କଣ ତାଙ୍କର ବାହାରେ, ତାଙ୍କର ସେ ଯୋଉ ସ୍ନାନ ଦାନ କରନ୍ତି, ସେଥିରେ ପ୍ରଥମେ କିଏ ସ୍ନାନ କରିବେ, ସେମାନେ ଆଗେ ସ୍ନାନ କରିବେ। ସେମାନଙ୍କୁ କାହିଁ, ତାଙ୍କ କେବଳ ଦେଖ ଗୋଟେ ଦେହ ଧର୍ମ ଲୋକମାନେ ହଉଛନ୍ତି, ଇଏ ଲଙ୍ଗଳା ହେଇଛି, ତାଙ୍କର କିଛି ନାହିଁ, ଇଏ ଲଙ୍ଗଳା ସିନା ହେଇଛନ୍ତି, ସଂସାରରେ ସବୁ ଜିନିଷ କରୁଛନ୍ତି, ସେମାନେ ଗଞ୍ଜି ଖାଉଛନ୍ତି, ନିଶା ଖାଇଲେ, ଆମିଷ ଖାଇଲେ, ସବୁ ଖାଇଲେ, ଆଉ ଗୋଟେ କୋଉଠି କିଏ ଅଛନ୍ତି ସେ ଖପୁର, ମଣିଷ ଖପୁରରେ ଖାଇବେ, ସେଠି ଗୋଟେ କି ସମ୍ପ୍ରଦାୟ ଅଘୋରୀ, ସିଏ ମଣିଷ ଖପୁରରେ ସେଗୁଡା ଖାଇବେ, କଞ୍ଚା ମାଂସ ମଣିଷ ମାଂସ ଗୁଡା ଖାଇବେ, ସିଏ ଗୋଟେ ସମ୍ପ୍ରଦାୟ, ତାଙ୍କର ବି ଲକ୍ଷ ଲକ୍ଷ ଫଲୋଅର୍। ଇଏ ଆମେ ଆମର ଏଇ ଯୋଉ ସ୍ଥିତି ଗୁଡାକ, ଇଏ ପ୍ରେମର ସ୍ଥିତି, ମଣିଷ ଗୁଡା ବୁଝି ବୁଝି ତା ମନ ବୁଦ୍ଧି ବନ୍ଦ ଯାଉଛି, ହଁ ଏ ଲୋକଟା ଏମିତି ତ୍ୟାଗ କରୁଛି, ଆମର ଗୋଟେ ଆତ୍ମା ସ୍ତରର କଥା। ସେଥିପାଇଁ ଏ ଯୋଉ ବୈଷ୍ଣବ ଧର୍ମଟା ଲୋକ ବସିପାରୁ ନାହିଁ, ତାର ସ୍ୱୀକୃତ ଯଦି ଚାଲି ଆସୁଛି, କିନ୍ତୁ କେତେ ଦିନ ପରେ ସିଏ କଣ ଗୋଟେ ଜାଣେ, ସବୁ ଦେଖୁଛି ଆଉ କଣ, ଏଠି କାହିଁ ଶୁଦ୍ଧଭକ୍ତ କାହାନ୍ତି, ସେ ଖାଲି ପାଷ୍ଟ ଦେଖିବ, ସେ ଆଉ ତାକୁ ଆଉ କିଛି ଜଣାପଡ଼ିବନି। ଆରେ ଆମେ ଶୁଦ୍ଧ, ଆମେ ତ ଶୁଦ୍ଧଭକ୍ତ, ଆମେ କଣ ଶୁଦ୍ଧଭକ୍ତକୁ ଦେଖିବା, ତୁମକୁ ଖାଲି ପାଷ୍ଟ ଜିନିଷ ଲାଗିଥିବ। ଯେତେବେଳେ ପ୍ରଭୁପାଦ ମହାରାଜ ଥିଲେ, ପ୍ରଭୁପାଦ ମାନଙ୍କ ଭିତରୁ କେତେ ଜଣ ସେ ଗୁରୁତ୍ୱ ଦେଉଥିଲେ କାହାକୁ, ଭକ୍ତିନାଥ ଶେଷ ଠାକୁର, ଏଟା ଗୋଟେ ଜୀବନ ଗୋଟେ ରୋଗ ଭଳିଆ, ଏଟା ଆତ୍ମଧର୍ମଟା ନା, ତାର ମନଟା ବୁଦ୍ଧିଟା କେବଳ ସେଥିପାଇଁ ଯାଉଛି, ଆଉ ଆତ୍ମା ପାଖରେ ପହଞ୍ଚି ପାରୁନି, ସେ କଣ କରିବ, ଏ ଲୋକ ଠିକ ନୁହେଁ, ସେ କଣ ନା, ସିଏ ହଉଛନ୍ତି ଠିକ। ତୁମେ ଦେଖ ଲୋକମାନେ ଇମ୍ପୋର୍ଟାନ୍ସ ଦେବେ ଷଡ଼ ଗୋସ୍ୱାମୀଙ୍କୁ, ଆଗେ କାହାକୁ ସବୁଠୁ ଇମ୍ପୋର୍ଟାନ୍ସ ଦେବେ, ନାରଦ ବ୍ରହ୍ମା ଏମାନଙ୍କୁ ମହାଜନ, ଏମାନେ ଯାହା କହୁଛନ୍ତି ସେ ଠିକ ନା, ଆଉ ଏସବୁ ମତ କଣ। ତାପରେ ସେ ସମୟରେ ଯୋଉ ସଡ଼କ ସ୍ୱାମୀଙ୍କ ସମୟରେ ଯୋଉ ଜେନେରେସନ ଥିଲେ ସେମାନେ ତାଙ୍କୁ ପ୍ରାଧାନ୍ୟ ଦେଉଥିଲେ, ତାପରେ ସଡ଼କ ସ୍ୱାମୀ ପରେ ଯୋଉ ନରତମ ସେମାନେ ଦେଇ ଆସିଲେ, ଏମାନେ ସଡ଼କ ସ୍ୱାମୀଙ୍କୁ ଦେବେ। ଜୀବର ଗୋଟେ ସ୍ୱଭାବ ହେଲା, ତା ଭିତରେ ନିର୍ବିଶେଷବାଦଟା ରହିଛି, ଜୀବ ଭିତରେ ନିର୍ବିଶେଷବାଦ ସୂକ୍ଷ୍ମ ଭାବରେ ରହିଛି। ସେ ନିର୍ବିଶେଷବାଦ ମାନେ ତା ସବୁବେଳେ କାହିଁ ସେ ଆତ୍ମସ୍ତରରେ ପହଞ୍ଚି ପାରୁନି ନା, କେମିତି ନିର୍ବିଶେଷ ରହିଛି, ଆମେ ହଉଛେ ସବିଶେଷ ଉପାସକ, କୃଷ୍ଣ ଉପାସନା କରୁଛେ, ନିର୍ବିଶେଷ ଭାବନା ରହିଛି। ପ୍ରେଜେଣ୍ଟ ଜିନିଷ ଗୁଡିକୁ ବର୍ତ୍ତମାନ ଆଚାର୍ଯ୍ୟମାନଙ୍କୁ, ତାତ୍କାଳିକ ଆଚାର୍ଯ୍ୟମାନଙ୍କୁ, ଗୁରୁ ବୈଷ୍ଣବମାନଙ୍କୁ ତୁମେ କେତେବେଳେ ଗ୍ରହଣ କରିପାରିବେ, ଖାଲି ମନ ନା ନା, ପୂର୍ବ ଆଚାର୍ଯ୍ୟ ସାର ଷଡ଼ଗୋସ୍ୱାମୀମାନେ କେତେ ମହାନ, ସିଏ କେତେ ମହାନ, ଇଏ କେତେ ମହାନ, ଏ ସବୁବେଳେ ରହିବ। ତୁମେ ଯେତେବେଳେ ଆସିକି ପହଞ୍ଚିବ ନିର୍ବିଶେଷବାଦ ନା, ଯେତେବେଳେ ତୁମେ ଭକ୍ତିରେ ପ୍ରବେଶ କରିପାରୁନ, ତମ ମନ ଇନ୍ଦ୍ରିୟ ପହଞ୍ଚି ପାରୁନି, ତମକୁ ସବୁ କଳ୍ପନା ବୋଲି ମନେ କରିବ, ମାୟାବାଦ ବୋଲି ମନେ କରିବ, ନିର୍ବିଶେଷବାଦ। ଶିଷ୍ୟ ଯେତେବେଳେ ଗୁରୁଙ୍କର ମନୋଭାବଟା ବୁଝିପାରେ ନା, ସେ ନିର୍ବିଶେଷବାଦ ହେଇଯାଏ। କେମିତି ନିର୍ବିଶେଷବାଦ ହେଇଯାଏ, ବୈଷ୍ଣବ କିଛି ନାହିଁ, କଣ ଗୁରୁଦେବ କରୁଛନ୍ତି, କଣ କଣ, ଏଇଟା ତ ଅନୀତି ଜିନିଷ ଗଲା, ସେ ନିର୍ବିଶେଷବାଦକୁ ଧରି ନେଲା। ପ୍ରଭୁପାଦ ଯାହା କହୁଛନ୍ତି ଠିକ ନା, ପ୍ରଭୁପାଦ ଯାହା କହୁଛନ୍ତି ଠିକ ନା, ପୁଣି ପ୍ରଭୁପାଦଙ୍କ କଥା ତାକୁ କୁହାଯିବ, ପ୍ରଭୁପାଦ ଯାହା କହୁଛନ୍ତି ଏଇଟା ଠିକ କହିବେ ନା, ପ୍ରଭୁପାଦ କଣ କହିଛନ୍ତି, ଭକ୍ତି ଠାକୁର ଯାହା କହୁଛନ୍ତି ସେଇଟା ଠିକ। ଦେଖୁନ ବର୍ତ୍ତମାନ ସବୁ ସମସ୍ତେ ତା ପୂର୍ବ ଆଚାର୍ଯ୍ୟଙ୍କର, ଯିଏ ପ୍ରଭୁପାଦଙ୍କୁ ଭକ୍ତି ଠାକୁରଙ୍କୁ ସେ ତାର ପଏଣ୍ଟଟାକୁ ସିଏ ଏଷ୍ଟାବ୍ଲିଶ କରିବା ପାଇଁ ଚାହିଁବ, ସେ ପ୍ରଭୁପାଦ କାଟିବାକୁ ହେଲେ କଣ କରିବ, ସେ ଗୁରୁଙ୍କୁ କାଟିବାକୁ ହେଲେ ସେ ପ୍ରଭୁପାଦଙ୍କୁ ୟୁଜ୍ କରିବ, ପ୍ରଭୁପାଦଙ୍କୁ କାଟିବାକୁ ହେଲେ ଭକ୍ତି ଠାକୁରଙ୍କୁ ୟୁଜ୍ କରିବ, ଭକ୍ତି ଠାକୁର ଷ୍ଟେଟମେଣ୍ଟ କାଟିବାକୁ ହେଲେ ଗୋସ୍ୱାମୀମାନଙ୍କ ଷ୍ଟେଟମେଣ୍ଟକୁ ୟୁଜ୍ କରିବ, ଗୋସ୍ୱାମୀମାନଙ୍କ ଷ୍ଟେଟମେଣ୍ଟ କାଟିବାକୁ ହେଲେ ସେ ଭାଗବତ ଦେଖେଇଦେବ, ତା ଭିତରେ ସବୁବେଳେ ନିର୍ବିଶେଷ ପ୍ରଚ୍ଛନ୍ନବାଦ ରହିଛି। ଗୋଟେ ଜୀବନରେ ପହଞ୍ଚି ପାରୁନି ସେ କଣ କରିବ, କଳ୍ପନା ବୋଲି ଭାବିବ କାହିଁ, ସେ ତ ଟ୍ରାଏ କରିକି କୋଉଠି ଯାଉଛି, ବୁଦ୍ଧି ବୁଦ୍ଧି ସ୍ତରରେ ପହଞ୍ଚି ସେ ମାପି 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 ଗୋଟେ ବୁଦ୍ଧି ବଞ୍ଚିବ। କିନ୍ତୁ ଶାସ୍ତ୍ର କହିଛି ଭାଗବତରେ ଲକ୍ଷଣ, ସେ ବୈଷ୍ଣବ ଲକ୍ଷଣ 26 ଲକ୍ଷଣ ପଡିବ, ଗୋଟେ ଗୋଟେ ଲକ୍ଷଣ ଗୁରୁଙ୍କ ସାଙ୍ଗରେ ମିଳେ। ଗୁରୁ କମ୍ ଖାଇବା କଥା, ଗୁରୁ ତ କଣ ଏତେ ଖାଉଛନ୍ତି, ବିତ ଭୋଗ ହେବା କଥା, ସେ ଗୋଟେ ଗୋଟେ ମିଳେ, ସେ ମିଳେ ଦେଖିବାରେ 5 ହାଣ୍ଡରୁ ମିଳୁଛି, ତା ନାଇଁ ଶୁଦ୍ଧଭକ୍ତ ହେଇପାରିବେ। ତାଙ୍କୁ କୁହ ତୁମ ସବୁ ମେଳା, ସେ ଯେଉଁ ବୈଷ୍ଣବ ପାଖରେ ମିଳେବେ କାହା ସାଙ୍ଗରେ ବାଜିବ, ସେ ଯେଉଁ ବୈଷ୍ଣବ ତା ବୁଦ୍ଧି ଦ୍ଵାରା ସେ 26 ଗୁଣକୁ, ବୈଷ୍ଣବ 26 ଲକ୍ଷଣ ଅଛି ନା, 26 ଲକ୍ଷଣକୁ ତାକୁ କୁହାଯିବ ତୁମେ କେଉଁ ଆଚାର୍ଯ୍ୟଙ୍କ ପାଖରେ ଲଗାଅ, ଯେ ତୁମେ ବି ଦେଖିବ ତୁମ ବୁଦ୍ଧି ଦ୍ଵାରା ତୁମେ ଖୋଜିବ, ତୁମେ ସବୁବେଳେ ଗୋଟେ ଫଲ୍ଟ ବାହାର କରିଦେଇପାରିବ, ତୁମ ପ୍ରାକୃତ ବୁଦ୍ଧି ନା, ତୁମେ ଦେଖିବ ସବୁ ମିଳିବ। ଏଇଟା ତ ଏମିତି ନାହିଁ, ଏଇଟା କଣ ଏମିତି କହିଲେ, ଯେମିତି ଆମ ଗୁରୁଦେବ ଥିଲେ ସେ ଜଣେ ଭକ୍ତ, ଏବେ ବି ସେ ଅଛନ୍ତି, ସେ କଣ କରିବେ ତାଙ୍କ ସେବାଟେ ଯିବେ, ସେ ତାଙ୍କର କେତେବେଳେ ପଛୁଆ ପ୍ରଣାମ କରିଦେବେ ଗୁରୁଙ୍କୁ, ଗୁରୁଦେବଙ୍କୁ କେତେବେଳେ ପଛୁଆ ସେ ପ୍ରଣାମ କରିଦେବେ, ଗୁରୁଦେବ ଦେଖନ୍ତିନି, ସେ ତାଙ୍କ ଯିବେ ସେବାଟେ ଯିବେ, ଆସିବେ ସେବା କରିବେ, ବାସନ ମାଜିବେ, ଗୁରୁଦେବ ଡାକିଲେ କିରେ ତୁ ମୁଁ ଗୁରୁ, ତୁ ଶିଷ୍ୟଟା ହେଇଛୁ, ତୁ ଗୋଟେ ପ୍ରଣାମ କରୁନୁ, ଯଦି ଗୁରୁ ଏକଥା କହିବେ ତୁମକୁ କଣ ଲାଗିବ, ଆରେ ଗୁରୁଙ୍କର ସମ୍ମାନ ଦରକାର ବୋଧେ, ଆଉ ଗୁରୁଙ୍କ କଥା କେମିତି କହୁଛୁ, ଏଇଟା ଜେନେ ଜେନେ ଭାବିବ ନା, ଏଇଟା ଏଟିକେଟ୍ଟା ତୁମ ବୁଦ୍ଧିରେ, ଗୁରୁଦେବ ଯୋଉ କଥାଟା କହିଲେ ତୁମେ ଜଣେ ବୁଦ୍ଧିରେ କଣ କରିବ, ବୁଦ୍ଧି ସ୍ତରରେ ତୁମେ କଣ କରିବ, ସବୁ ମରି ଯାଉଛନ୍ତି ବୁଦ୍ଧି ସ୍ତରରେ, ଆତ୍ମସ୍ତରକୁ କିଏ ଯାଇପାରିବ, ତୁମେ ଆସ୍ତ ଯାଇପାରିବନି ତୁମେ ଆତ୍ମସ୍ତରକୁ, ସେଇଥିପାଇଁ ଏଇ ଗୁରୁ କୃପାଟା ଦରକାର, ସବୁ ବୁଦ୍ଧି ସ୍ତରରେ ମନ ସ୍ତରରେ ମରିଗଲ, ଆଉ ଉପରୁ ଯାଇପାରୁନ, ଅତି ବେଶୀରେ ସାତ୍ୱିକ ବୁଦ୍ଧି ହୁଏ, ସାତ୍ୱିକ ବୁଦ୍ଧି ସ୍ତରରେ ତୁମେ ଶାସ୍ତ୍ର ସହିତ କମ୍ପେୟାର କରିବ, ସାତ୍ୱିକ ବୁଦ୍ଧିରେ କଣ ହୁଏ ଶାସ୍ତ୍ର ସହିତ ଲଗାରେ, ଶାସ୍ତ୍ର ଏହା କହିଛନ୍ତି ଏଇଟା ଠିକ, ଆଉ ଆତ୍ମସ୍ତରକୁ ଯାଇପାରିବେ। ସେ କହିଲେ ଆଜ୍ଞା ମୁଁ ପ୍ରଣାମ ବାପ କରିଦେଉଛି ଆପଣ, ମୁଁ ଆସିକି ସକାଳୁ, ଆଉ କାଇଁ ତୁ ତ ପ୍ରଣାମ କରୁଛୁ ମୁଁ ଦେଖୁନି, ଗୁରୁଦେବ ତୁ ତ ପ୍ରଣାମ କରୁଛୁ ମୁଁ ଦେଖୁନି, ଯଦି ଏମିତି ଜଣେ କହିବେ ଗୁରୁ ତୁମେ କଣ କହିବ, ଗୁରୁଦେବଙ୍କ ସମ୍ମାନ ଦରକାର, ଦେଖ ତୁମେ ଏହା ଭାବିବ ନା ନାହିଁ, ଗୁରୁ କଣ କହୁଛନ୍ତି, ଗୁରୁଦେବକୁ ସେ ଜିନିଷ ଦ୍ଵାରା କଣ ଶିକ୍ଷା ଦେଉଛନ୍ତି ଶିଷ୍ୟକୁ, ଯେ ଶିଷ୍ୟଟା ହଉଛି କର୍ତ୍ତବ୍ୟ ନା, ତା ଦ୍ଵାରା ତାର ଅପରାଧ ହବ, ସେଟା ନା ସନ୍ନ୍ୟାସ ତୁମେ ପ୍ରଣାମ ନ କଲା ମାନେ ତୁମେ ଗୋଟେ ଦିନ ଉପାସ ରହିବାକୁ ପଡିବ, ଶାସ୍ତ୍ର କହୁଛି, ଆସି ତୁମର ଗୁରୁ ବା ଶାସ୍ତ୍ର ନିୟମ ହିସାବରେ ତୁମେ ଯେତେବେଳେ ଗୁରୁଙ୍କୁ ଦେଖିବ ପ୍ରଣାମ କରିବ, ଯେକୌଣସି ଅବସ୍ଥାରେ ପ୍ରଣାମ କରିବ, ତାହେଲେ କଣ କରା, ବୁଦ୍ଧି ସ୍ତରକୁ ତୁମେ ଯାଇପାରିବ। ସେ ଅମର ମଲ୍ଲ ପଲାଇ କଥା, ସେ ଗୁରୁଦେବଙ୍କୁ ତୁମେ ସବୁ ଶୁଣିଛୁ, ଇଏ ଭକ୍ତମାନଙ୍କ ପାଖରୁ ଯିବାର ସବୁବେଳେ ପ୍ରେମର ପରାକାଷ୍ଠା, ସେ କଣ କୃଷ୍ଣ ପାଖରେ ପହଞ୍ଚେ ପ୍ରେମ, ଦେଖ ଗୋପୀମାନଙ୍କର କି ହାଲତ, କୃଷ୍ଣ ସାଙ୍ଗେ ଯୁକ୍ତର୍କ କଲେ କୃଷ୍ଣ ସେ ସବୁ ପରାସ୍ତ କରିକି ଆସ ବାହାରିକି ଆସ ପାଣି ଭିତରୁ, ସ୍ୱର ତୁମେ ଆତ୍ମସ୍ତରକୁ ଯାଇପାରିବ, ତୁମ ଦେହ ତୁମକୁ ଖାଇଦବ, କପଡ଼ା ଟିକେ ଖସିଗଲା ବେଳେ ଦେହରୁ ଦେଖନ୍ତୁ ତୁମକୁ କେମିତି ଲାଗୁଛି, ହେ ମୁଁ ଲଙ୍ଗା ହେଇଗଲି, ଦେହ ଧର୍ମ ଦୁଃଖ ନା, ଇଏ ବଡ଼ ଏଟା, ଯେତେବେଳେ ତୁମର ଦେହ ଧର୍ମ ଗୁଡା ଚାଲିଯାଉଥିବ, ଯେମିତି ମୃତ୍ୟୁ ସମୟ ହେଲେ କଣ ଦେଖୁନ, ବୁଢା ବାବା ମାନେ ବସି ତାଙ୍କର କପଡ଼ା ପତ୍ର ଠିକ ନଥିବ, ଲୋକ ଛୁଆମାନେ ଦେଇକି ହସୁଥିବେ, ସେ ଲାଗୁଛି କଣ ତାର ଦେହ ଧର୍ମ, ଆରେ ଆଉଟର ବଡିଟା କାମ କରୁନି, କିନ୍ତୁ ମୁଣ୍ଡ ଭିତରେ ସେଲ୍ସ କଣ ସୂକ୍ଷ୍ମ ଶରୀରଟା ଆଉଟେ ଶରୀର ତିଆରି କରିସାରିଛି, ସୂକ୍ଷ୍ମ ସ୍ତରରେ ତାର ଆସକ୍ତି ରହିକି ତାର ଗୋଟେ ସେ ଗଲାମାନେ ନେକ୍ସଟ ବଡି ପାଇବ, କିନ୍ତୁ ଏ ବଡିଟା ବର୍ତ୍ତମାନ ମନଟା ଯେହେତୁ କାମ କରୁନି, ଏ ବଡି ଉପରେ ଲାଗୁଛି ତାର ଆଉ ଦେହ ଧାରଣା ନାହିଁ, ବୁଢାମାନେ ବା ବୁଢା ମାନେ ସବୁ ଗାଁ ଗଲେ ବସିଦେଖି ତାଙ୍କ କପଡ଼ା ଛୁଆମାନେ ହସୁଥିବେ, ଆମେ ସବୁ ଦେଖିଛୁ, ଆରେ ବାପା ଜଣା ପଡ଼ୁଛି ତାର ଦେହ ଧାରଣା, ଆରେ ଦେହ ଧାରଣା ନୁହେଁ, ସିଏ ଏତେ ମଜି ଯାଇଛି ଆଉ ଗୋଟେ ସ୍ତର ବିଷୟରେ ବର୍ତ୍ତମାନ ଏ ଦେହଟାକୁ ସେ ଆସକ୍ତି ଉପରେ ରହିଗଲାଣି, ଏ ଦେହଟା ଭୁଲିଗଲାଣି, ଆଉ କପଡ଼ା ଦେହଟା କି ଭୁଲ ଦେବ ଏତେ ଶୀଘ୍ର, ତୁମେ ବେଶୀ ଆଟ୍ ବେଷ୍ଟ ଯାଇ ଯାଇ ସାତ୍ୱିକ ବୁଦ୍ଧି ସ୍ତର ରହିଯିବ, ଅଟକିଯିବ, ତାପରେ ଆଉ ଉପରେ ଉଠିପାରିବୁନି ବାପା, ଭଗବାନ ସେଥିପାଇଁ ଅର୍ଜୁନ କହିଲେ ମୁଁ ଯାହା କହୁଛି ତୁ ବୁଝିପାରିବୁନି, ତିନି ଗୁଣ ଭିତରେ ନୈସ୍ତ୍ରୀଗୁଣ୍ୟ ଭାବ ଅର୍ଜୁନ, ଏ ଶବ୍ଦ ବହୁତ ଭଗବତ ଗୀତାରେ ଇମ୍ପୋର୍ଟାଣ୍ଟ, ତ୍ରିଗୁଣ ଭିତରେ ରହିକି ତୁମେ ବୁଝିବାକୁ ମୋତେ ଚେଷ୍ଟା କରନା ମୋ ଷ୍ଟେଟମେଣ୍ଟକୁ, ସେଥିରେ ତ୍ରିଗୁଣ ସ୍ତରରେ କହି 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 ଲାଷ୍ଟକୁ ଅର୍ଜୁନ ଲାଷ୍ଟ ପର୍ଯ୍ୟନ୍ତ ଅର୍ଜୁନଙ୍କର ରହିଲା କଣ ବୁଦ୍ଧି ଲଗେଇଲେ, କଣ କୃଷ୍ଣ ଏମିତି କହୁଛୁ, କୃଷ୍ଣ ସେଠୁ ବିରକ୍ତ ହେଇଗଲା, ତମେ ଏବେ ଶରଣ ଗଛ ସର୍ବଭାବେନ ଭାରତ, ଯା ଯା ଶ୍ରୀକୃଷ୍ଣଙ୍କ ସେ ପରମାତ୍ମାଙ୍କର ଶରଣ ଯା, ସେ ଆଉ ତିନି ଗୁଣ ଭିତରେ ଯେତେ ବୁଦ୍ଧି ଲଗଉଛନ୍ତି ଅର୍ଜୁନ, ସେ କଣ ହଉଛି, ସେ ଆଉ କୃଷ୍ଣଙ୍କ ଷ୍ଟେଟମେଣ୍ଟ ବୁଝିପାରୁନାହାନ୍ତି, କୃଷ୍ଣ କାହିଁକି ଏ କଥା କହିଲେ, ସେଠୁ କୃଷ୍ଣ ଯେତେବେଳେ କହିଲେ ସର୍ବଧାରୁ ମାନ ପରିଦେଇଛି, ସେଟା କହି କେଉଁ ସ୍ତରକୁ ଗଲା, ତିନି ଗୁଣର ଉର୍ଦ୍ଧ ସ୍ତରକୁ, ଜଗତରେ ଯେତେ ଜାଗତିକ ଧର୍ମ ଅଛି ସେ ସବୁ ଏଇ ତିନି ଗୁଣ ସ୍ତର ଭିତରେ, ତା ଉପରକୁ ଗଲେ ତୁମେ ନାଇଁ ବୁଝିବ, ସେ ଗୁରୁଦେବ ଗୁରୁଦେବ ତ ଘର ଛାଡ଼ିଦେଲେ, ଘର ଛାଡ଼ିଦେଲେ ଛୁଆ ପିଲାମାନେ ସବୁ ଛୋଟ ଛୋଟ ପିଲା ଥିଲେ, ପୁରା ଟିକ ଟିକ ପିଲା ଥିଲେ ସବୁ, ତାଙ୍କୁ ସବୁ ଘରେ ସେ ପତ୍ର ଏ ଯୋଉ କଣ ପେପର ଠୁଙ୍ଗା କରିକି ମା ସବୁ ଚଳଉଥିଲେ, ଦୋକାନ ମାନଙ୍କରୁ ପେପର ନେଇ ଆସି, ଆଗରୁ ସବୁ ପେପର ଠୁଙ୍ଗାରେ ବିକ୍ରି ହୁଏନି, ପେପର ଠୁଙ୍ଗା ଥିଲା ନା ଆଗରୁ, ଆଉ ସେ ପେପର ଦୋକାନୀ କତିରୁ ପେପର ବି କିଣିକି ଠୁଙ୍ଗା କରନ୍ତିନି, ସେ ଦୋକାନ ଦେଇଦେବ ମନେକର କେଜିଏ ପେପର ଦେଲା ଏତିକି ଠୁଙ୍ଗା ହବ, ସେତିକି ଠୁଙ୍ଗା ତ ବନାଇଲା ଏତିକି ପଇସା ହବ, ସେ ପାଞ୍ଚଟା ପିଲା ପାଞ୍ଚଟା ଛଅଟା ପିଲା ତାଙ୍କୁ ମେଣ୍ଟେନ କରୁଥିଲେ। ସେ ବି କହିଲେ ଦେଖ ତୁମ ଘର ଛାଡ଼ି ଛୁଆ ଛୁଆ ପିଲା ଜନ୍ମ କରିକି ତୁମେ ପଳଉଛ, କେମିତି ପଳଉଛ, ଘର କେମିତି ଚାଲିବ, ଆରେ ମତେ ଗୋପାଳ ଆଦେଶ ଦେଲେଣିଙ୍କୁ, ସେ ମୋର ପିଲା ନୁହଁ କୃଷ୍ଣ ଗୋପାଳଙ୍କର, ନା କେମିତି ଚଳିବ ସଂସାର, କହିଲେ ମୁଁ କହିକି ଯାଉଛି ମୁଁ କୃଷ୍ଣ ଗୋପାଳଙ୍କର କାମ ପାଇଁ ଯାଉଛି, ମତେ ଗୋପାଳଙ୍କର ଆଦେଶ ହେଇଛି ମୁଁ ସନ୍ନ୍ୟାସୀ ନେବି, ଆଉ ଯଦି ଗୋପାଳ ପିଲା ଛୁଆଙ୍କୁ ନ ପୋଷିବେ ମୁଁ ତାଙ୍କ ସିଂହାସନକୁ ଦୌଲେଇ ଦେବି। ସେ କହିଛନ୍ତି କଣ ହବନି ଦେଖିବା, ସେ ଗଲେ, ଗଲା ପରେ ଆଉ ତ ଆଉ ତ ଗୁରୁଦେବ କିଛି କନେକ୍ସନ ସହିତ କଥାବାର୍ତ୍ତା କରନ୍ତି, କୌଣସି ରିଲେଟିଭ୍ ସାଙ୍ଗ କଥାବାର୍ତ୍ତା କରିବେନି, କେବେ ବି ମୋ ପୁଅ ଆସିଛି କଣ କେମିତି ଅଛ କେମିତି ନାହିଁ, ହଁ ହରିଭଜନ ହଉଛି, ଚାଲ ଗୋଟିଏ ପଦ ହରିଭଜନ ହଉଛି, ଚାଲ କେବେ କଥାବାର୍ତ୍ତା କରନ୍ତି। କିନ୍ତୁ ଥରେ ସେମାନେ ବଡ ହେଇଗଲେଣି, ସେମାନେ ଆଇଲେ, ଏଇ କଥାରେ ଉଦାହରଣ ଦଉଛି, ବୁଦ୍ଧିଟା ତୁମର ବୁଦ୍ଧି ସ୍ତର ରହିବ, ଆତ୍ମସ୍ତର ରହିପାରିବନି, ଆଉ ପ୍ରେମର ପରାକାଶ, ପ୍ରେମ କଣ ବୁଝିବ, ତ ପରୀକ୍ଷା କଣ ଦବ, ଏଇ ଫେଲ ତ ଏଇ ଇୟାର ଭିତରେ, ଆଉ ଏ ସବୁ ଫେଲ ଇୟାର ଭିତରେ, ତୁମେ ଶରଣାଗତ ନହେଲେ ତୁମେ ଶରଣାଗତ ଆତ୍ମାକୁ ଚିହ୍ନିପାରିବନି, ତ ତୁମେ ତ ବୁଦ୍ଧି ସ୍ତରର ଅଛ, ଆଉ ବୁଦ୍ଧି ଭିତରେ ମାପିବ, ଆଉ ତୁମେ କଣ ଜାଣିପାରିବ କୃଷ୍ଣ କଣ କୃଷ୍ଣଙ୍କ ଶରଣ ଯିବ, ସେଥିପାଇଁ ଗୋଟେ କଳ୍ପନା ହେଇଯାଉଛି ନା, ବର୍ତ୍ତମାନ ଭକ୍ତ ସମାଜରେ ଏଇଟା ଗୋଟେ କଳ୍ପନା ହେଇଯାଉଛି, ଯଦି କୁହାଯିବ ତୁମେ ସରେଣ୍ଡର ହୁଅ କୃଷ୍ଣଙ୍କୁ ପ୍ରାର୍ଥନା କର, ପ୍ରାର୍ଥନା କଣ ଆମେ କରିବାକୁ ପଡିବ ନା, ଜପ କରିବୁ, ସେବା କରିବୁ, ପ୍ରିଚିଂ କରିବୁ, ଆମେ କିଛି କରିବୁ, ଆଉ ସରେଣ୍ଡର କଣ, ସରେଣ୍ଡର କଣ, ମୁଁ କିଛି ବୁଝିପାରୁନି ନା କଣ, କରିବୁ ତ କରିବୁ, ଯାହା ଆମର କ୍ୱାଲିଟି ଅଛି ଆମେ ଗୋଟେ କରିବୁ, ସରେଣ୍ଡର କଣ, ଆରେ ତୁମେ ଯାହା କରୁଛ ଭଲ କୃଷ୍ଣ ପାଇଁ କରୁଛ, କିନ୍ତୁ ସେଟା ସବୁ ଗୁଣ ଭିତରେ, ସେଟା ଗୁଣ ଭିତରେ, ତୁମେ କୃଷ୍ଣ ସହିତ ସମ୍ପର୍କ ନ ରଖିଲେ ତୁମେ ଜାଣିପାରିବନି ସେଇ କର୍ମଟାକୁ କୃଷ୍ଣ ସ୍ୱୀକାର କଲେ କି ନା, କିନ୍ତୁ ବାହାରେ ଦେଖିବା ପାଇଁ ଭଲ ଥିବ। ବୁଝିଲ, ଅର୍ଜୁନଙ୍କର ଯୋଉ ସନ୍ନ୍ୟାସୀ ଡିସିସନଟା ସଂସାରର କୃଷ୍ଣଙ୍କ ଛଡ଼ା ସମସ୍ତେ ଆପ୍ରିସିଏଟ୍ କରିବେ, ଆଜି ବି ତୁମେ ଯଦି ପ୍ରବଚନ ଦେବ ଅର୍ଜୁନଙ୍କର ପ୍ରଥମ ଅଧ୍ୟାୟକୁ ବୁଝେଇବ, କେହି ଜଣେ ସଂସାର ନାହାନ୍ତି କି କାଟିଦେବ, ସମସ୍ତେ ଆପ୍ରିସିଏଟ୍ କରିବେ ଅର୍ଜୁନ ଯାହା କହୁଛି, ଠିକ ସନ୍ନ୍ୟାସୀ ଯିବା ଦରକାର, ସେଟା ମୂର୍ଖ ଲୋକ ଦୁର୍ଯ୍ୟଧନ ତା ସାଙ୍ଗେ ଝଗଡ଼ା କରିବା କଣ ଦରକାର, କିନ୍ତୁ କୃଷ୍ଣ କଣ କହିଲେ, ତୁମକୁ ଯୁଦ୍ଧ କରିବାକୁ ପଡ଼େ, ସନ୍ନ୍ୟାସୀ ହେବା ତୁମର ଆବଶ୍ୟକ ନାହିଁ, ଏଟା କି ଆପ୍ରିସିଏଟ୍, ବୁଦ୍ଧିସ୍ତର ଲୋକ କିଏ ଆପ୍ରିସିଏଟ୍ କରିବେ, ଆସି ତାଙ୍କର ଗୁରୁଦେବ ସେମିତି ପିଲାମାନଙ୍କୁ ତ ପୁରା ଦେଖିନାହାନ୍ତି, ଏମାନେ ସବୁ ବଡ ବଡ଼ ହେଇଗଲେଣି, ପୁରା ବଡ ବଡ ସମସ୍ତେ ଆସିଛନ୍ତି, ଦୁଇ ତିନି ଜଣ ଏମିତି କିଏ ଆସିଥିଲେ, ହେଲେ ସବୁ ଗୁରୁଦେବଙ୍କ ଶିଷ୍ୟମାନେ ସବୁ ଦୁଇ ଚାରି ଜଣ ଅଛନ୍ତି, ଆଉ ମୁଁ ଶୁଣିଛି ସିଏ ସେତେବେଳେ ଆମେ ସବୁ ନଥିଲୁ ନଥିଲୁ, ସିଏ କାନ୍ଦି ଦେଖିକି ଗୁରୁଦେବ ଦେଖିକି କାନ୍ଦିଲେ, କାହାକୁ, ପିଲାମାନଙ୍କୁ ଦେଖି କାନ୍ଦିଲେ, ଶିଷ୍ୟ ଇ ତ ମରିଯାଉଛନ୍ତି, ଆଉ ଶିଷ୍ୟ ତ ମରିଯାଉଛି ବାପା, ଶୁଦ୍ଧ ଭକ୍ତର ଶିଷ୍ୟ ମରିବ, ତୁମେ ଭାସି ପଳେଇବ କୁଆଡେ, ତୁମ ଗୋଟିଏ କଥା ମନେ ରଖିଥିବ, ଆମେ ଯାହା ଯାହା ବିଚାର ଶକ୍ତି ଗୋଟେ ବ୍ୟକ୍ତି ଗୋଟେ ବୈଷ୍ଣବ ମାପୁଛେ, ଯାହାକୁ ମାପୁଛେ, ଆମ ବୁଦ୍ଧି ଦ୍ଵାରା ଆତ୍ମା ଦ୍ଵାରା ନୁହେଁ, ତାର କଣ କେଉଁ ସ୍ଥିତିଟା, ସିଏ ଆତ୍ମାରେ କେମିତି କୃଷ୍ଣଙ୍କୁ ଗ୍ରହଣ କରିଛି, ତାର କେମିତି ଶରଣାଗତ, ତୁମେ କେମିତି ଜାଣିବ, ସେଥିପାଇଁ ଆମକୁ ବୈଷ୍ଣବ ଅପରାଧ ପାଇଁ ସତର୍କ କରିଦେବେ, ବୈଷ୍ଣବ ଅପରାଧଟା କଣ ଆଉ କୁହାଯାଉଛି, ବୈଷ୍ଣବ ଅପରାଧ କଣ, ତୃଣାଦେବୀ ଶୁଣିଛନ୍ତି ମହାପ୍ରଭୁ କାହିଁ କହିଲେ, ଏଟାକୁ ଏ ସହିତ ଲିଙ୍କ ଏଟା ଅଛି, ତୃଣାଦେବୀ ଶୁଣିଛନ୍ତି ତୁମେ ନହେଲେ ତୁମେ ବୁଦ୍ଧି ଦ୍ଵାରା ସବୁବେଳେ, ମୁଁ ଛୋଟ ହେଲା ଆଉ ବୁଦ୍ଧି କାହିଁ କାମ କରିବ, ତୃଣାଦେବୀ ଶୁଣିଛନ୍ତି ଭର୍ଷଟା ଅର୍ଥ ଖାଲି ନୁହେଁ ଯେ ଖାଲି ତୃଣ ଭଳିଆ ତୁମେ ଗୋଟେ ବୁଝିଦବ କହିଦବ, ନା ନା ଏଟା ପ୍ରାକ୍ଟିକାଲ ନୁହେଁ, ପ୍ରାକ୍ଟିକାଲ କଣ ତୁମେ ଦେଖ, ସମସ୍ତେ କହିଦେଉଛନ୍ତି ତୃଣାଦେବୀ ଶୁଣିଛନ୍ତି ଏଟା ଏହା ଏହା ତ ବ୍ୟାଖ୍ୟା କରିଦବ ବୁଝେଇଦବ, ତା ପ୍ରାକ୍ଟିକାଲ ଷ୍ଟେଜ୍ରେ କଣ, ତୃଣାଦେବୀ ଶୁଣିଛନ୍ତି ମାନେ କଣ, ତୁମ ବୁଦ୍ଧିର କିଛି ରିଆକ୍ସନ ଆସିବନି, ତୃଣ କିଛି ରିଆକ୍ସନ କରୁଛି କି, କିଛି କରୁ, ଆଉ ତୃଣାଦେବୀ ଶୁଣିଛନ୍ତି ମାନେ ଆମେ ଖାଲି ମାଇକ୍ରୋଫୋନ୍ କହିଦେବା ବା ଅନ୍ୟକୁ ପ୍ରଣାମ କଲେ ତୃଣାଦେବୀ ଶୁଣିଛନ୍ତି, ତୁମ ବୁଦ୍ଧିଟା କାମ କରୁଛି ନା, ତ ବୁଦ୍ଧିଟା ଇଣ୍ଟେଲିଜେଣ୍ଟ ଅଛି, ତ ତୃଣାଦେବୀ କେମିତି ହେଇପାରିବ, ଜଣେ ଛୋଟ ମନେ କରିବ ତା ବୁଦ୍ଧି, ଆଉ ଗୋଟେ ଓଡ଼ିଆରେ ଗୋଟେ କଥା ଅଛି ସେଟା ଶୁଣିଲେ ତୁମେ ଜାଣି ବୁଝିପାରିବ, ମୁଁ ତୋଟା ଜଗିବା ଲୋକ ନା କଣ, ପତ୍ର ଗୋଟେଇବା ଲୋକ ମୁଁ ତୋଟା ମୁଲେଇବି କାହିଁ, ତାଙ୍କୁ ବାବୁଲେ ମନେ ଅଛି ନା ନାହିଁ, କୁହନ୍ତିନି କଣ କହିବେ, ତା କହିବେ ଏ ସେ ତୁ ମାଲିକର ଜମିଟା ବିକିବ କିରି, ଚାଷ କରିବ ଯିଏ ଆସିଛି ତାକୁ ପଚାରେ, ଆଜ୍ଞା ମୁଁ ତୋଟା ଜଗିବା ଲୋକ ପତ୍ର ଗୋଟେଇବା ଲୋକ ମୁଁ କାହିଁକି ତୋଟା ମୂଲ କରି, ସିଏ ଆଜ୍ଞା ମୁଁ ତ ଖଟିକି ଖାଉଛି, ସେ ବଡ ଲୋକ ତାର ବିକିବେ କି ନାହିଁ କେତେ ଟଙ୍କା, ସେ ଆପଣ ତାଙ୍କ ସାଙ୍ଗରେ କଥା ହେବେ ନା, ଆଉ ଲୋକ ତାମାନେ କଣ ସେ ବୁଦ୍ଧି ଖର୍ଚ୍ଚ କରିବା ପାଇଁ, ଏଇଟା ତୃଣାଦେବୀ ଭାବ, ତୃଣାଦେବୀ ଅର୍ଥ ତୃଣ ଯେଭଳି କୌଣସି ରିଆକ୍ସନ ତାର ନାହିଁ, ତୁମର ବୁଦ୍ଧିରେ କୌଣସି ପ୍ରତିକ୍ରିୟା ଆସିବନି, ତାହେଲେ ତୁମେ ତୃଣାନ୍ତି ହେଇଗଲା ସହଜ। ଆଉ ଛୋଟ ଲୋକ ମୁଁ ଗୋଟେ ଛୋଟ ଲୋକଟା ମୁଁ କଣ ଆଜ୍ଞା କହିବି, ମୁଁ କଣ କଣ କାଁ କହିବି, ଆଉ ସବୁ ଚାଲାକି ପରେ ଆମେ କାହିଁ ମୁଁ ତୃଣାନ୍ତ ହେବି, ସବୁ ବୁଦ୍ଧି ଚାଲାକି ସବୁ କାମ କଲା ପରେ ତୁମେ ମୁଁ ତୃଣାନ୍ତ ହେବି ସଜା, ସେ ବୁଦ୍ଧି ସ୍ତର ତୁମେ ଅଟକିଯିବ, ଠୋକର ଖାଇବ ବୁଦ୍ଧି ସ୍ତରରେ, ଆଉ ଉପରକୁ ଯାଇପାରିବେ କେବେ ଯାଇପାରିବେ। ଆଉ ଜଣେ କହିବ ବୁଦ୍ଧିଟା ଅଛି ମୁଁ କଣ କରିବି, ସେଇଟା ହଉଛି କାମ, ଏଇଥିପାଇଁ ତ ଦରକାର ଭଗବାନଙ୍କ କୃପା। ତ ବୁଦ୍ଧିଟା ଅଛି ନା, ତ ବୁଦ୍ଧିଆ ଯୋଉ କୁହନ୍ତି ନାଇଁ ସିଆଣିଆ ବୁଦ୍ଧି, ସେଇଟାକୁ କୃଷ୍ଣ କୃପା କରିବେ, ସେଇଟାକୁ ପୁରା ପୁରା ତମକୁ ଫିକ୍ସ କର। ତୋ ଯୋଉ ଚାଲାକିଆ ବୁଦ୍ଧି ଯୋଉ ଦେଖଉଛ ସେଟାକୁ ସାଇଜ କରିଦେବି, ସେ ନାଇଁ ସେ କହିଲେ ବ୍ୟବସାୟ ତୁ ଭାଇ ଚାଲାକିଆ, ଅର୍ଜୁନ ଭାଇ ଚାଲାକିଆ ପ୍ରବଚନ ଦେଲେ ନା, ଦେଖ ଛନ୍ଦି ଛନ୍ଦି ଏମିତି ପ୍ରବଚନ ମାରିଲେ କୃଷ୍ଣ ବୁଝିଦେଲେ ମହାନ ଚାଲାକିଆ ଅଛି ସିଆଣିଆ ବୁଦ୍ଧି, ୟାର କୁଆଡେ ଭେଦରୁ ଆଣିକି ମୋ କଥାକୁ ଦେଖ ମତେ ବାଡେଇ ଦଉଛି, ମହାନ ଚାଲା କୃଷ୍ଣଙ୍କର ବ୍ୟବସାୟତ୍ମିକ ବୁଦ୍ଧି ଏକ ସ୍ତର ହେଇଯିବ ପୁରା ଗୋଟିଏ ଆଡ଼ରେ, ଆଉ ତୃଣାଦେବୀ ଗୋଟେ ଯିବ ହେଇଯିବ କେବେ ହେଇପାରିବନି। ଆସିଲେ ପୁଣି ପ୍ରାର୍ଥନା କରୁଛି କେମିତି, ଗୁରୁଦେବ କୃପା ବିନ୍ଦୁ ଦିଆ କର ଏଇ ଦାସେ ତୃଣା ଅପେକ୍ଷା, ସେଇ ବାପା ଯୁଆଡେ ଘୁରି ଘୁରି ଯା ସେ ପୁଣି ଗୋଟେ ଯାକ ବସି ପହଞ୍ଚିବ। ଫିଲୋସଫି ହଜାର ତୁମେ ଦର୍ଶନ କୁହ ହଜାର ପ୍ରବଚନ ଦେଇ ସାର, କିନ୍ତୁ ଗୋଟେ ଜାଗାରେ କି ପଏଣ୍ଟ ଅଛି, ଶ୍ରୀ ଗୁରୁଙ୍କର କୃପା ହେଲେ ତୁମେ ପାଇବା ନହେଲେ, ସେ ସେଥିପାଇଁ ତମ ବୁଦ୍ଧିରେ ତ କାମ କରିବ, ଆଉ ବୁଦ୍ଧିରେ ତ ଲାଗିଯିବ ପୁରା କାହା ପାଖରେ, ଗୁରୁ ପାଖରେ ବି ଲାଗିବ। ଏଇଟା କଣ କଲେ, ଠିକ କଲେ କି ଭୁଲ କଲେ କରିଦେ, ଏଇଟା ତ ଠିକ ନୁହେଁ, ସେ ଲୋକଟା କାହିଁକି ପାଖରେ ରଖିଛନ୍ତି, ଏଇଟା ତୁମେ ଗୋଟେ ଲୋକର ତୁମେ ଗୋଟେ ଲୋକର ସ୍ୱଭାବକୁ ଦେଖୁଛ ଭଲ ମନ୍ଦିରକୁ ଦେଖୁଛ, କିନ୍ତୁ ଯିଏ ଆତ୍ମସ୍ତରକୁ ଯାଇଛି ସେ ଗୋଟେ ଜୀବର ଆତ୍ମାଟୁ ଏ ଲୋକଟା ଜୀବଟା ଭାସିଯିବ ରେ, ଆତ୍ମାଟା ଏଟା କଣ କରିବ, ଏଇଟା ସଂସାର ମାୟାଗ୍ରସ୍ତ ହେଇଯିବ, ତୁମେ ତୁମ ଦେହ ଦୃଷ୍ଟିରୁ ଠିକ ସେ ବୁଦ୍ଧି ଆଉ ଉପରକୁ ନାହିଁ, ସେ ବୁଦ୍ଧି ସ୍ତର ତୁମେ ରହିଗଲ, ଆତ୍ମସ୍ତରୁ ଯାଇପାରୁନ, ତୁମେ ପଶିବ କେମିତି ଏଠି, ମତେ ବହୁତ ଉଚ୍ଚା ରହିଲେ। ଆଉ ଗୁରୁଦେବ ଯେତେବେଳେ କାନ୍ଦିଲେ, ସେ ଥିଲେ କେତେ ଆମର ଯୋଉ ସବୁ ଗୁରୁଦେବ ଶିଶୁମାନେ ଥିଲେ ଦି ଚାରି ଜଣ ସବୁ ପୁରାଣ ଲୋକ, ସେ ତ ବୁଦ୍ଧି ସ୍ତରର ସବୁ, ଆଉ ବୁଦ୍ଧି କଣ ମନ ସ୍ତରର ଆଉ ମନଧର୍ମୀ ବୁଦ୍ଧି, କହିଲେ ଦେଖ ଯେତେ ହେଲେ ପିଲା ଛୁଆଙ୍କ ଗୋଟେ ମମତା ରହିବ ନା, ଏମିତି ଷ୍ଟେଟମେଣ୍ଟ କହିଦେଲେ। ଆଉ ଭକ୍ତିନାଥ ଠାକୁର କଣ କହିଲେ, ଇଏ ଆଧ୍ୟାତ୍ମିକତା ଏ ଯୋଉ ନିର୍ବିଶେଷବାଦଟା ତୁମକୁ ସବୁବେଳେ ଘାରିକି ରହିବ, ସୂକ୍ଷ୍ମ ଭାବରେ ନିର୍ବିଶେଷବାଦ ତୁମ ମନ ମନ ଭିତରେ ରହିଛି, ତୁମେ କେବେ ଆଚାର୍ଯ୍ୟଙ୍କୁ ପରତତ୍ଵଙ୍କର ସେ ପରତତ୍ଵ ବସ୍ତୁ ଏଟା ତୁମେ କେବେ ଗ୍ରହଣ କରିପାରିବନି, ତୁମେ ନାଇଁ ବା ତୁମେ ଭଲ ଗୋଟେ ଶୁଣା ଗୋଟେ ଭଲ ପ୍ରବଚନ ତା ଆଉ କାହା କତିରେ ଶୁଣିଦବ, ତୁମେ ଗୁରୁଙ୍କୁ ଛୋଟ କରିଦବ ଆଉ ତୁମେ ଭଲ। ଆଉ ଜଣେ ବହୁତ ସୁନ୍ଦର କଥା, ତୁମେ କଣ କହିବ, ଆରେ ସୁତ ଭକ୍ତରେ ତୁମେ ଜାଣିପାରୁନ ଯେ ସେ ଯେ କଣ ଯୋଉ କହୁଛନ୍ତି, ସେ ଯାହା କହୁଛନ୍ତି ଭକ୍ତିଦାନ ସର ଠାକୁର ସଂସାର ସବୁଠୁ ବଡ ସ୍କଲା ଯଦି କୁହାଯିବ କି, ମାନେ ସେଇ ସମୟ ଭିତରେ ଏଇ ପିରିୟଡ ଭିତରେ ଜୀବ ଗୋସ୍ୱାମୀଙ୍କ ପରେ ପରେ ଯଦି ସବୁଠୁ ବଡ ସ୍କଲାର କିଏ କୁହାଯିବ, ସେ ହେଉଛି ଭକ୍ତିଦାନ ସର ଠାକୁର, ଯେତେବେଳେ ବିଦ୍ୟା କଣ ସେ ନ ଜାଣିଥିଲେ, ସେ କାହାକୁ ଗୁରୁ ରୂପରେ ଗ୍ରହଣ କଲେ, ଯିଏ କେବେ ନିଜ ଜୀବନରେ ଜ୍ଞାନର ଗାରିମାକୁ କାହାକୁ ଦେଖେଇ ନାହାନ୍ତି, ତାକୁ ଧରିଲେ ବୋଲେ ଇଏ ହିଁ ମୋର ଗୁରୁ, ଯିଏ ଜୀବନରେ କେବେ ପ୍ରବଚନ ଦେଇନାହାନ୍ତି, ଗୋରୁ ହରିଛଡ଼ା କାହାକୁ ଉପଦେଶ ଦିଅନ୍ତିନି, ଯାହା ଉପଦେଶ ଦେବେ କେବଳ ବୈରାଗ୍ୟ ମଣ୍ଡିତ ତାଙ୍କର ବଚନ, କେବଳ ବୈରାଗ୍ୟର କଥା, ତାଙ୍କୁ ହିଁ ଗୁରୁ ରୂପରେ ଗ୍ରହଣ କଲେ। ସେଥିପାଇଁ ଶିଷ୍ୟ କେବେ ହେଲେ ଅନ୍ୟ କାହା କତିରୁ ଶୁଣିବନି, ଯଦି ସେ ଶ୍ରବଣ କଲା ପରେ ତାର ଗୁରୁ ପ୍ରତି ତାର ମହତ୍ ବୁଦ୍ଧି ଆସୁନି, ସେଥିପାଇଁ ଶ୍ରବଣ କରିବା ପାଇଁ କୁହାଯାଇଛି, କିନ୍ତୁ ସବୁବେଳେ ଜାଣିବା ଦରକାର ଅନୁମତି ନେଇକି ଶ୍ରବଣ କରିବେ, ଆଉ ଶ୍ରବଣ କଲା ପରେ ସେଟା ତାର ଗୁରୁ ସେବାରେ ଲଗେଇବେ, ଆଉ ବିପରୀତ ଜିନିଷ ଶ୍ରବଣ କଲା ମାନେ ତାର କଣ ଆସିବ, ଗୁରୁଙ୍କ ପ୍ରତି ମତେ ବୁଦ୍ଧି ଆସିବ, ସନ୍ଦେହ ଆସିବ, କିମ୍ବା ଯାହାକୁ ଶୁଣିଲ ତା ପ୍ରତି ସନ୍ଦେହ ଆସିବ, ନିଷ୍ଠାର କେବେ ବିଚଳିତ ହବନି, ମୋ ନିଷ୍ଠାଟା କେବେ ଗୁରୁଙ୍କ ପ୍ରତି ନ ଯାଉ, ନିର୍ବିଶେଷବାଦ ବସିଗଲା ତୁମେ ତୁମେ କଣ କହିବ, ସେ ହେଉଛନ୍ତି ମହାନ, ଏଇଟା ତ ସବୁବେଳେ ଜୀବ ଭିତରେ ରହିଛି, ଆଉ ସେ ପ୍ରିଭିୟସ ଆଚାର୍ଯ୍ୟଙ୍କୁ କହିବ ମହାନ ବୋଲି, ଆଉ ଯିଏ ଚାଲିଗଲା ତାଙ୍କୁ ମହାନ କହିବ, ସେ ଥିଲାବେଳେ ତାଙ୍କୁ ଲୋକ ମହାନ କହିବେନି, ସେ ଚାଲିଗଲା ପରେ ତାକୁ ମହାନ କହିବି, କାହିଁକି ମହାନ କହୁଛି, ତା ଭିତରେ ଯୋଉ ନିର୍ବିଶେଷବାଦ ରହିଛି ସେଟାକୁ ପୋଷଣ କରିବା ପାଇଁ ମହାନ କହୁଛି, ବର୍ତ୍ତମାନ ସେ ଆଡମିଟ୍ କରିବା ପାଇଁ ଚାହୁଁନି, ଯେଟା ଆମେ କୁହନ୍ତିନି ଆଉ ସିଏ କଣ, ତା ବାପାଟା ଭଲ ଲୋକ ଥିଲା ନା, ତା ବାପା ସମୟରେ ଯୋଉ ଲୋକ ଥିଲେ ସେ କଣ କହୁଥିଲେ, ୟା ଜେଜେଟା ଭଲ ନା, ୟା ଏଇଟା କଣ, ଏଇଟା ମଣିଷ ଏଇ ବୁଦ୍ଧିଟା ବର୍ତ୍ତମାନ ସୁଦ୍ଧା ଜୀବନରେ ରହିଛି, ସେ ବୁଝିପାରୁନି, ଆରେ ବର୍ତ୍ତମାନ ଯିଏ ଆଚାର୍ଯ୍ୟ ବା ପୂର୍ବରୁ ଯିଏ ଆଚାର୍ଯ୍ୟ ସିଏ କଣ, ସେଇ କୃଷ୍ଣ କୃପାର ବାହକ, ସେ ତାତ୍କାଳିକ ସମୟ କାଳ ପରିସ୍ଥିତି ହିସାବରେ ସେ ଜୀବକୁ ଉପଦେଶ ଦେଇଛନ୍ତି, ଅଧିକାରୀ ହିସାବରେ ଉପଦେଶ ଦେଇଛନ୍ତି, ସେଟା ସେ ଜାଣିପାରିବ। ସେତେବେଳେ ସେ ବୁଦ୍ଧି ସ୍ତର ଅଟକି ଗଲା ଆଉ ନିର୍ବିଶେଷବାଦକୁ ଧରିକି ରଖିଛି, ସେ ଆଉ ବୁଝିପାରୁନି। ସେ ବୋଧେ ଗୁରୁଦେବଙ୍କ ଉପଦେଶ ସେମିତି, କିନ୍ତୁ ପ୍ରିଭିୟସ ଆଚାର୍ଯ୍ୟ ଉପଦେଶ ଏତେ ଭାରି ବଢିଆ, ତାର ଏଠି ଗୁରୁ କଣ ହେଇଗଲେ। ଆରେ ସେଇ ସମୟରେ ସେଇ ଉପଦେଶଟା ଆବଶ୍ୟକ ଅଛି, ସେଟା ତୁମେ ଏଟା ପଢୁଛ କହୁଛ ତୁମକୁ ଭଲ ଲାଗୁଛି, ତୁମେ ସେ ଅଧିକାର ନୁହଁ, କୃଷ୍ଣ ଜାଣନ୍ତି ସେ ତୁମ ଗୁରୁଙ୍କ ଦ୍ୱାରା ଯୋଉ ଉପଦେଶ ଦଉଛ ସେଟା ତୁମ ପାଇଁ ଆବଶ୍ୟକ। ସେ ସେଇଟାକୁ ବିଚାର କରିବ, ନହେଲେ ତାର ଅପରାଧ ହେଇଗଲା, ଶିକ୍ଷା ଗୁରୁ ପାଖରେ ଅପରାଧ ହବ, ଦୀକ୍ଷା ଗୁରୁ ପାଖରେ ଅପରାଧ, ଦୀକ୍ଷା ଗୁରୁ ଏ ତ ହବ ଆଉ। ସବୁବେଳେ ତା ମନ ଭିତରେ ଗୋଟେ ନିର୍ବିଶେଷବାଦ ରହିଛି, ସେ ସେଟାକୁ ସେ କାଟିବ, କାହା ଦ୍ୱାରା କାଟିଦବ। କିନ୍ତୁ ଶିଷ୍ୟ କେମିତି ଭାବିବ, ଯଦି ଗୁରୁଙ୍କ ସଙ୍ଗ ପାଉନି ଶିଷ୍ୟ କଣ ଭାବିବ, ମୋ ଗୁରୁଦେବଙ୍କର କରୁଣାରୁ ମତେ ଏଟା ମିଳିଛି, ମୋ ଗୁରୁଙ୍କର କରୁଣାରୁ ମୋ ଗୁରୁଦେବ ଏଟା ମିଳିଛି। ଗୁରୁଦେବ କହୁଛନ୍ତି ଗୁରୁ କନିଷ୍ଠ ଅଧିକାରୀ ହେଲେ ବି, ଗୁରୁ ଯଦି କନିଷ୍ଠ ଅଧିକାରୀ ବି ହେଇଥିବ, ଶିଷ୍ୟ ଯଦି ଚାହିଁବ ଜାଣିଲା ଉତ୍ତମ ଅଧିକାରୀ ଅଛି, ସେ ଭାବିବନି ଯେ ମୋ ବୁଦ୍ଧି ଦ୍ୱାରା ମୁଁ ଜଣେ ଉତ୍ତମ ଅଧିକାରୀ କି ପାଇଗଲି, ନା ମୋ ଗୁରୁଦେବଙ୍କ କୃପାରୁ ମୁଁ ପାଇଲି, ସେ ଅସମ୍ମାନ କେବେ କରିବେ। ବୈଷ୍ଣବ ରାସ୍ତାରେ ବୁଦ୍ଧିଟାକୁ ମୁଁ କହୁଥିଲି କେମିତି ଗୋଟେ ବୁଦ୍ଧିଟାକୁ ଆନାସ୍ଥେସିଆ କଣ କହୁଥିନି, କଣ ଏଟା ଆନାସ୍ଥେସିଆ, ଅପରେସନ କଲା ଗୋଟେ ଇଞ୍ଜେକ୍ସନ ଦିଏ, ସେ ଆନାସ୍ଥେସିଆ ଦେବାକୁ ପଡିବ। ହାତ ତୁମେ ଦେଇପାରିବ, ତମ ବୁଦ୍ଧିଟା ଅଛି କାମ କରିବ, ତମ ବୁଦ୍ଧି ସବୁ ଶ୍ରେଣୀ ଆଉ ବର୍ତ୍ତମାନ କଳଜି କରେ, ଆଉ ଏତେ ଚାଲାକ ତମ ଘୁରେ ଘୁରେ କୁଆଡ଼େ ଫୋପାଡ଼ ଦେବେ, ସବୁଥିରେ ଏକ୍ସପର୍ଟ। ଆରେ ଭାଇ ଏ ବୁଦ୍ଧି କାମ କରିବନି, ଆନାସ୍ଥେସିଆ ଦେବାକୁ ପଡିବ, ସେ ବୁଦ୍ଧିଟାକୁ, ସେ ବୁଦ୍ଧିଟା କାମ କରୁଥିଲା ମାନେ ତୁରନ୍ତ ହେଇପାରିବ ନା, ତ କିଛି ହେଇପାରିବ, ସେଟା ଯାହା କରୁଛ କଣ ଏଟା ଗୋଟେ ଆକ୍ସନ, ବୁଦ୍ଧିଟା କାମ କରୁଛି ନା, ତମ ବୁଦ୍ଧିଟା ତିନି ଗୁଣ ଭିତରେ ଅଛି, ରଜଗୁଣ ଆସିଗଲା ତମ ବୁଦ୍ଧି କହିବ ମୁଁ ସବୁ କର୍ତ୍ତା, ତୃଣ ଦେବୀ କଣ ହବ ହେଇପାରିବେ, ସେଇ ଗୁରୁଙ୍କର କୃପା, ନହେଲେ ସେ ତ ବୁଦ୍ଧି ସ୍ତର ରହିଗଲା ଆଉ କାନ୍ଦିଲେ, ଆଉ ଗୁରୁଦେବ ଟିକେ କାନ୍ଦି ପକେଇଲେ, କହିଲେ ଦେଖ ଯାହା ହେଲେ ସବୁବେଳେ ଗୋଟେ ପିଲାଙ୍କ ପ୍ରତି ଯେତେ ତୁମେ ସନ୍ନ୍ୟାସ ଏ ଲୋକଟା ଅନଧିକାର ଜୀବ ଗୁଡା ସବୁ ପହଞ୍ଚି ଏଇଥିରେ ତ ମରିଯାନ୍ତି, ଆଉ କଣ ସାଧକର ଯୋଉ ଆମେ ଶୁଣୁଥିଲେ ନା ଯୋଉ ଆତ୍ମହତ୍ୟା, ଆଧ୍ୟାତ୍ମିକ ଆତ୍ମହତ୍ୟା ହଉଛି ଏଇଟା, ଏଇଟା ଆଉ କଣ ଆତ୍ମହତ୍ୟା ଅଛି କି, ଗୋଟେ ଆତ୍ମହତ୍ୟା ମାନେ କଣ, ଆତ୍ମହତ୍ୟା କୋଉ ଜୀବ କରେ, ଯାହା ଯେ ଆଉ ଦ୍ୱିତୀୟ ମନ ପାଏ ନା, ସିଙ୍ଗିଲ ମନ ରହେ, ଆଉ ମନଟା ଆଉ କାହା ଏ ଯଦି ଦୁଃଖ ହଉଛି ତମେ କଣ କରୁଛ, କହିଲେ ଦୁଃଖ ହେଲା ତମେ କଣ କରିବ, ଆଉ ଗୋଟେ ମନକୁ ଖୋଜିବ, ଆଉ ଗୋଟେ ମନ ପାଖରେ କେମିତି କହିଦେବି, ସେ କଣ କହୁଛି ଦେଖିବା, ସେଠି ସେ କହିଦେଲା ମାନେ ଏ ମନଟା ଶାନ୍ତ ହେଇଯିବ, ଯିଏ ଆତ୍ମହତ୍ୟା କରେ ସେ ଆଉ ମନ ପାଏ ନା ଖୋଜିକି, ସେ ଯାହା ମନରେ ଚିନ୍ତା କରୁ ସେ କାହା ଏକ୍ସପ୍ରେସ କରିପାରିବନି, ସେ ଆଉ ମନ ଗୋଟେ ପାଏନି। ମା କତରେ କଣ କହିବି, ସ୍ୱାମୀ ତ ଏହା କରୁଛି, ସେ ଯେ ଯୋଉ ସ୍ତ୍ରୀ, ଯୋଉ ସ୍ତ୍ରୀଟା ଆତ୍ମହତ୍ୟା କରୁ ସେ କଣ କହିବ, ଏଟା ଶାଶୁ କତରେ କହିବିନି, ଶ୍ୱଶୁର କତରେ କହିବିନି, ମା କତରେ କହିବିନି, କାହା କତରେ, ତା ମନ ଗୋଟେ ହେଇଯାଏ, ଆଉ ଦ୍ୱିତୀୟ ମନ ସେ ଖୋଜିକି ଗଲା ତ ହବ, ସେ ଆତ୍ମହତ୍ୟା କରିଦିଏ ଆଉ। ସେ ବ୍ୟକ୍ତି ଯେଭଳି ଆଧ୍ୟାତ୍ମିକ ପଥରେ ଆତ୍ମହତ୍ୟାଟା ସେୟା, ସୁଇସାଇଡ଼ଟା ସେୟା, କଣ ପୁରା ଗୁରୁଙ୍କୁ ସନ୍ଦେହ ହେଲା, ସେତେବେଳେ ତମେ ଏକୁଟିଆ ହେଇଗଲ, ଆଉ ତମ ପାଖରେ କିଛି ରହିଲାନି, ଆଉ ସବୁ କନେକ୍ସନ୍, ସ୍ପିରିଚୁଆଲ କନେକ୍ସନ୍ କଟିଯିବ, ଆଉ କଣ ଇନ୍ଦ୍ରିୟମାନେ ପ୍ରବଳ ତୁମର ବଳବାନ ହେଇଛି, ତୁମ ଘୋଷ ସାରିକି ନେଇକି ପଳେଇବେ, ଆଉ ବାଟ ପାଇବନି ତୁମେ, ଆଉ ଏତେପର୍ଯ୍ୟନ୍ତ ତାଙ୍କ କୃପାରୁ ବଞ୍ଚିକି କମ୍ ସେ କମ୍ ରହିଛ, ଯେମିତି ଗଛଟା ତାର ବଞ୍ଚିକି ଦୁର୍ବଳ ହେଇକି ରହିଛି ପତ୍ର ଫୁଲ, କେତେବେଳେ ବର୍ଷା ଟିକେ ହେଇଗଲେ ଫଳ ଧରିବ, ସେ ଯାହା ବଞ୍ଚିକି ତୁମେ ରହିଯାଇଛ କେବଳ ସେତିକି ଯୋଗୁଁ, ଯେତିକି ମହତ ବୁଦ୍ଧି କରୁଛ ସେମିତି ଚେର ତୁମର ଭିଡ଼ିଛି, ସେତିକି ଫଳ ଫୁଲ ଅଛି, ଯେତେବେଳେ ମର୍ତ୍ତେ ବୁଦ୍ଧି ହେଇଗଲା ଗଲା ଶୁଖିଯିବ, ଆଉ ଚେର ପତ୍ର ସବୁ ଗଲା, ସବୁ ଚାଲିଯିବ, ତ ଗଡ଼ି ପଡ଼ିବ ବନ୍ଦ ହେଲା ଟିକେ, ଆଉ ଆଉ ଏଇ ତ ଆତ୍ମହତ୍ୟା, ଆଉ ଏକୁଟିଆ ହେଇଗଲା, ଆଉ ଏକୁଟିଆ ହେଇଗଲା, ଭକ୍ତି ସହଜଟାକୁ ପ୍ରବାସୀ ଆମ କହୁଛି, ଯେତେବେଳେ ଆଧ୍ୟକ୍ଷିକ ବୁଦ୍ଧି ସାଧୁଗୁରୁଙ୍କ ପ୍ରତି ଆଧ୍ୟକ୍ଷିକ ବୁଦ୍ଧି ଆସେ, ଏଇ ଅଧ୍ୟକ୍ଷ ବସ୍ତୁଙ୍କୁ ଆମେ ଅକ୍ଷଜ ଦ୍ୱାରା ମାପିବା ପାଇଁ ଚାହାନ୍ତି, ସେତେବେଳେ ଏମାନେ ଏଇ ମନ ବୁଦ୍ଧି ଇନ୍ଦ୍ରିୟମାନେ କଣ ହେଇଯାନ୍ତି, ପ୍ରବଳ ହେଇଯାନ୍ତି, ଏମାନେ ରଜା ହେଇଯିବେ ତୁମର, ଆଉ ତୁମେ ଗୁରୁକୃଷ୍ଣ ହୃଦୟ ସିଂହାସନରେ ବସିପାରିବନି, ସେ ପୁରା ତୁମ ଟାଣି ଘୋଷାରିକି ପକେଇଦେବେ। ସେ ତାଙ୍କର ଏଇ କଥାଟା ସବୁ ଯେତେବେଳେ ଡିସ୍କସନ ଚାଲିଲା, ଆଉ ତାଙ୍କ ଭିତରେ ସରଳ, ସେ ଗୁରୁଦେବ ଶିଷ୍ୟ ଭାରି ସରଳ, ତାଙ୍କ ସେ ଗୁରୁଦେବଙ୍କୁ ପଚାରିଲେ, କହିଲେ ଆଜ୍ଞା ଏମିତି କଥାବାର୍ତ୍ତା ସବୁ ହଉଛନ୍ତି, ଆପଣ ପିଲାଙ୍କୁ ଦେଖିକି ଟିକେ କାନ୍ଦି ପକେଇଲେ, ସେମାନେ ଭାବୁଛନ୍ତି ଆପଣଙ୍କର ସ୍ନେହମତା ଏବେ ବି ଅଛି, ଆଉ ତାଙ୍କ ଚିନ୍ତା କରିବ ଜଣେ ଶୁଦ୍ଧ ଭକ୍ତଙ୍କୁ କେତେ କେତେ ବାଧିଥିବ, କିନ୍ତୁ ଯାହାର ମମତା ସିଏ ଘର ଛାଡ଼ିପାରିବ, ଆସି ଏଇଭଳି କାହାର କାର୍ଯ୍ୟ କରିପାରିବ, ଏଇ ଆଧ୍ୟାତ୍ମିକଟା ଖାଉଛି, ଏଇ ନିର୍ବିଶେଷବାଦଟା ଖାଉଛି ସବୁବେଳେ। ଜଣେ ଯେତେବେଳେ ଗୁରୁଙ୍କର ଦୋଷ ଦେଖେ, ବୈଷ୍ଣବ ଦୋଷ ଦେଖେ, ସେ ସେମିତି ଦୋଷ ଦେଖିପାରିବନି, ଦେଖ ତୁମେ ସେ ନିର୍ବିଶେଷବାଦଟା ପଶିବ, କଣ ଇ ବୈଷ୍ଣବ ଏମିତି, ବୈଷ୍ଣବ ସେମିତି ନା, ମୁଁ ଦେଖିଛି ନା, ଆଉ ତା ଭଳିଆ ବୈଷ୍ଣବ କିଏ ଅଛି, ସେ ଆଉ ଜଣଙ୍କ ଉଦାହରଣ ଦବ। ନିର୍ମିଶ୍ର ଯାତ୍ରା ସବୁବେଳେ ଚାଲିଛି, ଯିଏ ତାଙ୍କୁ ଭଲ ପାଉନି, ଯିଏ ସେ ବୈଷ୍ଣବ ଭଲ ପାଉନି, ତାର କୌଣସି ଆକ୍ଟିଭିଟି ତାକୁ ଭଲ ଲାଗେ, ନିର୍ମିଶ୍ର ବସିଗଲା ନା ତା ଭିତରେ, ସେ ଆଉ ଜଣେ ଚଏସ୍ କରିବ, ସିଏ ସିଏ ତା ଭଳିଆ ବୈଷ୍ଣବ କିଏ ଅଛି, ପୁଣି ତାକୁ ଯିଏ ଭଲ ପାଉନଥିବ ସେ କଣ କହିବ। ଏଇଭଳିଆ ନିର୍ବିଶେଷବାଦଟା ପୁରା ଘେରିକି ସୂକ୍ଷ୍ମ ଭାବରେ ସମସ୍ତଙ୍କୁ ଘାରିକି ରଖିଲା ବୈଷ୍ଣବ ସମାଜରେ, କୋଉଠି ଛାଡୁଛି କି କେହି କେହି ଉପଲବ୍ଧି କରିପାରୁଛି ଯେ ଆତ୍ମସ୍ତରରେ ଇଏ ଗୁରୁଙ୍କର କୃପାଟା କେହି ପାରିବେ। ସେଥିପାଇଁ ଯୋଉ ଏ ଯୋଉ ଗୁରୁବାଦ ଯୋଉ ମାନେ କଣ କୁହନ୍ତି ଗୁରୁ ଗୁରୁଙ୍କର ଶିଷ୍ୟମାନଙ୍କ ମଧ୍ୟରେ ଯୋଉ ଡିଫରେନ୍ସ ସବୁ ରହୁଛି ଗୁରୁବାଦ ଏଇଟା କହୁନାହାନ୍ତି, ସେଇଟା ଚାଲିଛି ନା। ଆଉ ସବୁ ତ ବୁଦ୍ଧି ସ୍ତର ରହିଲା, ଆତ୍ମସ୍ତର ତୁ ଯାଇପାରିଲୁ ଜାଣିପାରିଲୁ ନା ଗୁରୁଙ୍କ ପାଖରେ କୋଉ ଶକ୍ତିଟା ଅଛି, ଏଇଟା କାହା ପାଖରୁ ଆସିଛି। ଯଦି ପ୍ରଭୁପାଦଙ୍କର ପାଞ୍ଚଟା ଶିଷ୍ୟ ହେଲେ, ଯଦି ସେମାନେ ପ୍ରଭୁପାଦ ସହିତ କନେକ୍ଟ ଅଛନ୍ତି, ତାହେଲେ ଏନର୍ଜିଟା କାହା ପାଖରୁ ଆସିଛି, ସେ ତୁମେ ତୁମେ ସେଟା ଆତ୍ମସ୍ତରକୁ ଗଲେ ଜାଣିପାରୁ ନା। ତ ସେ ବୁଦ୍ଧି ସ୍ତର ରହିଲେ ତୁମେ ନିଜ ଗୁରୁଙ୍କୁ ବି ଚିହ୍ନିପାରିବନି, ଅନ୍ୟ ଗୁରୁଙ୍କୁ ବି ଚିହ୍ନିପାରିବେ। କେବଳ ଗୋଟେ ଯାହା ତୁମେ କହୁଛ, ଯାହା କିଛି କରୁଛ, କେବଳ ତୁମ ଇଗୋ ପାଇଁ କରୁଛ, ସେଇ ନିର୍ବିଶେଷ ବା ସୂକ୍ଷ୍ମ ଭାବରେ ସବୁ ରହିଛି କାଟି ଗୁଡ଼ିଆ ପାଇଁ। କେବଳ ସେଥିରେ ପ୍ରିଭିୟସ୍ 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 ସବୁବେଳେ ପ୍ରିଭିୟସ୍ କଥା ଗୁଡା କହିବ, ଆଉ ପ୍ରେଜେଣ୍ଟକୁ ତୁମେ କିଛି ନଜର ରଖିପାରିବ। ଆଉ ସେ ଗୁରୁଦେବ ସେଠି କହିଲେ, କିନ୍ତୁ ଦେଖ ସେମାନେ ଶିଷ୍ୟ ହେଇଛନ୍ତି, ତାଙ୍କର ଭାବନା ଏୟା, ଏବେ ସବୁ ବୁଦ୍ଧି ସ୍ତର ମରିଯାଉଛନ୍ତି, କୃଷ୍ଣ କଣ ପାଇବେ? ଜଣେ ପ୍ରଶ୍ନ କହୁଛନ୍ତି ସେମାନେ ଶୁଦ୍ଧ ଭକ୍ତଙ୍କର ଶିଷ୍ୟ। ଆରେ ଭାଇ, ଶୁଦ୍ଧ ଭକ୍ତଙ୍କ ଶିଷ୍ୟ ତ କିଛି ମତଲବ ନାହିଁ, ତୁମେ କେଉଁ ସ୍ତରରେ ଅଛ ଦେଖ ଆଗେ, ତୁମେ ବୁଦ୍ଧି ସ୍ତର ରହିଯାଇଛ, ଜଣେ ଶୁଦ୍ଧ ଭକ୍ତ ହେଉଛନ୍ତି ପରମାତ୍ମା, ପରମାତ୍ମାଙ୍କର ବୈଭବ ତୁମେ କଣ ବୁଝିବ, ସେ ପରମାତ୍ମାଙ୍କର ପ୍ରକାଶ ତୁମେ କିଛି ବୁଝିପାରିବନି, ତୁମେ ମରିଯିବ। ଫେର ଗୁରୁଦେବ କହିଲେ, କହିଲେ ବୁଝିଲି ମୁଁ କାହିଁକି କାନ୍ଦିଲି, ମୋ ଆଖିରୁ ଲୁହ ଚାଲି ହେଲା, କାହିଁକି ମୁଁ ଗୋପାଳଙ୍କ ପାଖରେ କହିକି ଯାଇଥିଲି, ଗୋପାଳ ତୁ ଏମାନଙ୍କର ସବୁ ଦାୟିତ୍ୱ ନଉ, ସତକୁ ସତ ଦେଖିଲ ମୁଁ କୁଆଡେ ଗଲେଣି, ଏମାନେ ଆସିକି ଏତେ ଡଡ଼ ହେଇ ବିବାହ ଚୁରା ହେଇ ଚାକିରି କଲେଣି, ମୁଁ ତାଙ୍କୁ ଦେଖେଇଦେଲା ଆମର ଗୋପାଳଙ୍କର କଥା। ଗୋପାଳ ଦେଖ କେମିତି ଦାୟିତ୍ୱ ନଉଛନ୍ତି, ମୁଁ କହିଥିଲି ସିଂହାସନକୁ ହଲେଇ ଦେବି, ଘର ଚାଲିଲା ବେଳେ କହିଥିଲି, ସତକୁ ସତ ଦେଖିଲ ମୋ ପିଲା ଛୁଆ ସବୁ ମଣିଷ ହେଇ ଚାକିରି ଆଜି କଲେ, ସିଏ ଗୋପାଳଙ୍କୁ ଚିନ୍ତା କରିକି ଆଖିରୁ ଲୁପ୍ତ ହେଲାଣି, ଶିଷ୍ୟ ତାର ଚିନ୍ତା କଲାଣି, ଗୁରୁ ତାର ଗୁରୁଙ୍କର ଏଇ ସଂସାର ମମତା ଅଛି, ଗୋବର ଗଡ଼ିଆରେ ପଶୁଛ ବାପା, କଣ ବୁଝିପାରୁଛୁ ନା ନାହିଁ, ଗୋବର ଗଡ଼ିଆରେ ପଶିଗଲେ କଣ ହବ, ପଶୁ କିରେ ପ୍ରଦୀପ ପଶୁ କେବେ ଗୋରୁ ଗଡ଼ିଆରେ, ଗୋବର ଗଡ଼ିଆ ଆମ ଖାତ, ଗୋବର ଖାତରେ ପଶିଯିବୁ, ବାସ ଗଲା ତ ଗୋଡ ଉଠେଇ ପାରିବୁନୁ, ଆଉ ଏଣା ଦୁର୍ଗନ୍ଧ ହଉଥିବ, ସେଣେ ପୋକ ଥିବେ କାମୁଡୁଥିବେ, ଏଠୁ ଗୋଡ କାଢିବେ ସେଠି ପଶିବ, ସେଠୁ ଗୋଡ ଜୀବନଟା ସେୟା ହେଇଯିବ ନା। ଆଉ ବୁଦ୍ଧି ସ୍ତରରେ ତୁମେ ଏତେ ସବଳ ରହିବ, ତୁମ ପାଖକୁ ଆତ୍ମା ଜିନିଷ ଗୁଡା କିଛି ଆସିବନି, ଏସବୁ ତୁଳସୀ ହୁଅନ୍ତୁ, ବିଗ୍ରହ ହୁଅନ୍ତୁ, ଗୁରୁ ବୈଷ୍ଣବ ହୁଅନ୍ତୁ, ଭାଗବତ ହୁଅନ୍ତୁ, ସେ ବୁଦ୍ଧି ସ୍ତର ଜିନିଷ ନୁହେଁ, ଇଏ ତୁମେ ସବୁ ଯାହା କହୁଛ ଗୋଟେ ବୁଦ୍ଧି ଲଗେଇ ସବୁ କହୁଛ, ଇଏଥିରେ ରିଏଲାଇଜେସନ କିଛି ଆସିବନି। ତୋର ଭଲ ବୁଦ୍ଧି ଅଛି, ସାତ୍ୱିକ ବୁଦ୍ଧି ଅଛି, କହିବାର ଶକ୍ତି କିଛି ରହିଛି, ତୁମେ କିଛି ପଢିଦବ, କହିଦବ, ଶୁଣିଦବ, ବହୁତ କିଛି ଖଞ୍ଜା ଖଞ୍ଜି ଏଟା ଖଞ୍ଜିକି ସବୁ କହିଦେଇପାରିବ, ଆତ୍ମ ଉପଲବ୍ଧି ପ୍ରଭୁପା ଯୋଗୁଁ ସେଲ୍ଫ ରିଏଲାଇଜେସନ କିଛି ଆସିବନି, ସେଟା ତୁମ କାହିଁ ବୁଦ୍ଧି ସ୍ତର ରହିଲା। ଆଉ ପ୍ରଭୁପା ସେଟା କଣ କେଉଁ ମାର୍ଗ ଲଭୁଛନ୍ତି, ଆତ୍ମାନୁଭୂତି, ଆତ୍ମାନୁଭୂତି ଲଢ଼ ଦେଖୁଛନ୍ତି, ସେଠି ସେଠି ବୁଦ୍ଧି କାମ କରିବନି, ସେଠି ବୁଦ୍ଧି ସ୍ତର ତୁମେ ରୁହନି, ବୁଦ୍ଧି ମାନେ ସେ ତିନି ଗୁଣ ଭିତରେ ରହିଲା, ତା ଉପରକୁ କେମିତି ତୁମେ ଯିବ, ଆଉ ସେଠି ତ ଅଟକି ଗଲେ। ଆଉ ଭଗବାନ କାହିଁ କହିଲେ ତ୍ରିଗୁଣ ତ୍ରୈଗୁଣ୍ୟ ବିଷୟ ଆବେଦନ ତ୍ରିଗୁଣ୍ୟ ଭବ ଅର୍ଜୁନ, ନିର୍ଗୁଣ ସ୍ତର ଗୁଡାକ ତିନି ଗୁଣର ଉର୍ଦ୍ଧ ନ କଲେ ତୁମେ ତିନିଟା ପଏଣ୍ଟ ଲାଷ୍ଟ କୃଷ୍ଣ ଯୋଉଟା କହିଲେ ନା ସେଇଠି ଅଟକିକି ତୁମେ ରହିଗଲ, ତୁମେ ସବୁ କରୁଥିବ, ସବୁ ଆଧ୍ୟାତ୍ମିକ ଜିନିଷ ଜାଣିଥିବ, କିନ୍ତୁ ଏତିକି ତିନିଟା ଜିନିଷ କରିପାରିବନି। ତାପରେ କଣ କହିଲେ, ନିର୍ଦ୍ୱନ୍ଦ ହେଇପାରିବନି, ନିର୍ଦ୍ୱନ୍ଦ ମାନେ କଣ, ଦ୍ୱନ୍ଦରୁ ମୁକ୍ତ ହେଇପାରିବନି, ଦ୍ୱନ୍ଦରୁ ମୁକ୍ତ ହେଇପାରିବ, ସବୁବେଳେ ଦ୍ୱନ୍ଦ ରହିବ, ସୁଖ ଦୁଃଖ ଶତ୍ରୁ ମିତ୍ର ଏଇଟା ସେଇଟା ସବୁବେଳେ ଦ୍ୱନ୍ଦ ରହିବ, ନିର୍ଦ୍ୱନ୍ଦ। ତାପରେ ନିତ୍ୟ ସତ୍ୱସ୍ଥ, ନିତ୍ୟ ସତ୍ୱ ସ୍ଥିତିରେ ତୁମେ ରହିପାରିବନି, ତୁମେ ତିନି ଗୁଣ ଉପରେ ଯାଇପାରୁନ ନା, ଶୁଦ୍ଧ ସତ୍ୱ ଯୋଉଟା ନିତ୍ୟ ସତ୍ୱସ୍ଥ ତୁମେ, ଆଉ ନିର୍ଯୋଗ, ନିର୍ଯୋଗ ମାନେ କଣ, ନିଜର ଦାୟିତ୍ୱ ଛାଡ, ନିଜକୁ ଭୁଲିବା, ନିଜର ଚିନ୍ତା, ନିଜର ପୋଷଣ କାଟିପାରିବନି, ସିଏ ସେଇଟାକୁ ଲଗେଇଦେଲେ ଭକ୍ତି ବିନୟ ଠାକୁର ଯୋଉଟା କହିବେ, ଏ ସବୁ ନିର୍ଗୁଣ ସ୍ତର ନା, ଏଇଟା ଖାଲି ହାରମୋନିୟମ ବଜେଇକି ଆମେ ସେନା ଗାଇଦେଇପାରିବା, ତୋର ବହୁତ ଉନ୍ନତ, ସେ କହିଲା ନିଜର ପୋଷଣ କଭୁ ନା ଚିନ୍ତିବ ରହିବ ଭାବେର ଭରେ, ଭକତି ବିନୋଦ ତୁମାରେ ପାଲକ ବୋଲି ଆବଲନ କରେ, କହିଲେ ନା ସର୍ବସ୍ୱ ସମ୍ପିଆ ତୁମାର ଚରଣେ ପଡ଼ିଛି ତୁମାର, ଇଏ କୋଉ ସ୍ତର ସବୁ ସମର୍ପଣ କରିଦେଇଛି କିଏ, ପ୍ରଭୁ ଚନ୍ଦ୍ର ତୁ ଦେଖିବା କଲେ ଶିଷ୍ୟ କରେ ଆତ୍ମସ୍ମରଣ କଣ ବୁଝୁଛୁ ନା, ଆତ୍ମସ୍ମରଣ ପ୍ରବଚନ ଦେଇ ଦଉଛ, ବୁଝେଇ ଦଉଛ, ଦେଖିବା ମାନେ ଏୟା ସେଟା ମାନେ ସେୟା, ଭାଇ ଆତ୍ମସ୍ମରଣ କଣ ବୁଝ, ଆତ୍ମସ୍ମରଣ ଚେୟାର ଚବିଶ ଘଣ୍ଟା କୃଷ୍ଣଙ୍କୁ ମୁଁ ଆପଣ କରେ ଆତ୍ମସ୍ମରଣ ଜଣେ କେମିତି ବୁଦ୍ଧି କାମ କରୁଛି ମୋତେ ଆତ୍ମସ୍ମରଣ କେମିତି ସେ କରିବ ମୋତେ କହୁନା ତମ ବୁଦ୍ଧିରେ କାମ କରୁଛି ନା ତମ ବୁଦ୍ଧି ସବୁ ଠିକ ବି ବହୁତ ବିଚାର କରିବ ଏଇଟା କଲେ ମୋର କଣ ଲାଭ କଣ ଲାଗେ ମୋର କଣ କ୍ଷତି ସମର୍ପଣ କେମିତି ତୁମେ କରିବ କିପରି ଏ ସବୁ ବୁଦ୍ଧି ସ୍ତରର କାମ ନିର୍ଯୋଗ ସ୍ତରରୁ ତୁମର ଯିବ ଦ୍ୱନ୍ଦ୍ୱରୁ ମୁକ୍ତ ହେଇପାରିବନି ନିର୍ଦ୍ୱନ୍ଦ ନିତ୍ୟ ସତ୍ୱସ୍ତ ନିର୍ଯୋଗ ଯୋଗର ଚିନ୍ତା କରିବନି ଏଇଟା ଦରକାର ମୋ ଖାଇବା ପିଇବା ଦରକାର ପଇସା ଦରକାର ଏଇଟା ଦରକାର ଗାଡି ଦରକାର କୋଉଠି ପଇସା ଆସିବ କଣ ପ୍ଲାନ କରିବା କଣ ପ୍ରୋଜେକ୍ଟ କରିବା କିଛି ଆବଶ୍ୟକ ନାହିଁ ସେ ସ୍ତର ଆମେ ଯେହେତୁ ସେ ସ୍ତରକୁ ଯାଇନା ଆମକୁ ସବୁ ଯୋଜନା କରିବାକୁ ପଡୁଛି ହାଁ ଏଇଟା କର ସେଟା କର ଏମିତି କର ସେମିତି କର ପଇସାଟା କେମିତି ଆସିବ ଏଇଟା ନା ଆଉ କଣ ପ୍ରଭାତ କଣ କରୁଥିଲେ ପଇସା ପାଇଁ ପ୍ରଭାତ କଣ ପ୍ରୋଗ୍ରାମ ଥିଲା ଯାଅ ବୁକ୍ ଡିଷ୍ଟ୍ରିବ୍ୟୁସନ କର ଯାଅ କଥା ବିତରଣ କର ଯାଅ ସେ ଗୋଟେ ସ୍ୱତନ୍ତ୍ର ଅର୍ଥ ପାଇଁ ପ୍ରଭାତ ଲାଇଫ୍ ମେମ୍ବରସିପ୍ ପଇସା ପାଇଁ କରିନଥିଲେ ଆମେ ତ ଇସ୍କନକୁ ଆସିଥିଲୁ ଲାଇଫ୍ ମେମ୍ବରସିପ୍ 3,333 ଥିଲା ତାହେଲେ ଜୀବନ ସାରା ପାଇବେ କଣ ଭଗବତ ଦର୍ଶନ ଜୀବନ ସାରା ଭଗବତ ଦର୍ଶନ ପାଇବେ ଆସିଲେ 3 ଦିନ ରହିବେ ହିସାବ କରିକି ଦେଖିବା ପ୍ରଫିଟ ପାଇଁ କରିଥିଲେ ସେ ଜୀବନଟା କେମିତି ତୁମେ ଯେତେବେଳେ 3 ଜଣ ଉର୍ଦ୍ଧ୍ୱ ଚାଲିଯିବ ଆଉ ଖାଇବା ପିଇବା ରହିବା ଚିନ୍ତା ଏଇଟା ଏଇଟା କିନ୍ତୁ ଯୋଜନା ମେଟେରିଆଲ ଯୋଜନାଟା କେମିତି କରିବ ଏମିତି କରିକି ପଇସାଟା ଆଣିବା ମନ୍ଦିର ଚଳେଇବା ହଁ କୃଷ୍ଣ ଆମ ପାଇଁ ଏଇଟା ଦରକାର କାହିଁକି ଆମେ ସେ ସ୍ତରକୁ ଯେତେବେଳେ ଯାଇନି ତୁମେ କର କୃଷ୍ଣ ପାଇଁ କର ନା ତୁମେ ତୁମର ତ ସେ ଶରଣାଗତି ନାହିଁ ତୁମେ 3 ଜଣ ଉର୍ଦ୍ଧ୍ୱକୁ ପଳାଇଲେ କିଛି ଆବଶ୍ୟକ ନାହିଁ କୃଷ୍ଣ ମେଣ୍ଟେନ୍ କରିବେ କୃଷ୍ଣ ଯଦି ନ ମେଣ୍ଟେନ୍ କରିବେ ତାହେଲେ କୃଷ୍ଣ ତା ଯାହା ଖାଇବ ମୁଁ ସେ ଖାଇବି ଏଇଟା କୃଷ୍ଣଙ୍କର ଜାଗା କୃଷ୍ଣ କେମିତି ମେଣ୍ଟେନ୍ ସେଇଟା ତାଙ୍କର ଦାୟିତ୍ୱ ଆଉ ତୁମେ ଯଦି ନିଜେ କରିଥିବ ତା ମେଣ୍ଟେନ୍ କିଏ କରିବ କରିବ ଯଦି କୃଷ୍ଣ କରିଥିବେ ମେଣ୍ଟେନ୍ କିଏ କରିବେ ସେଇଟା ତୁମକୁ ଡିସାଇଡ୍ କରିବାକୁ ପଡେ ତୁମେ କରିଛ କି କୃଷ୍ଣ କରିଛନ୍ତି ସେ କାମଟାକୁ ତୁମେ ତୁମ ମନରୁ ସବୁବେଳେ ବିଚାର କରିକି କିଛି ଗୋଟେ ଯୋଜନା କରୁଛ ତା ତୁମକୁ ମେଣ୍ଟେନ୍ କରିବାକୁ ପଡିବ ଯଦି କୃଷ୍ଣଙ୍କ ଯୋଜନାରେ କିଛି ଆସୁଛି ତାହେଲେ ତୁମେ ଚାହୁଁନ କିନ୍ତୁ କୃଷ୍ଣ ଯୋଜନାରେ ହଉଛି ସେଇଟା କିଏ ମେଣ୍ଟେନ୍ କରିବେ କୃଷ୍ଣ ମେଣ୍ଟେନ୍ କରିବେ ସେଟା ତୁମକୁ ଡିସାଇଡ୍ କରିବାକୁ ପଡିବ ଏସବୁ ବୁଦ୍ଧି ସ୍ତରର କାମ ନୁହେଁ ଆତ୍ମସ୍ତର କହିଲେ ନିର୍ଯୋଗ ତାପରେ କଣ କହିଲେ ନିର୍ଯୋଗ କ୍ଷମ ନିର୍ଯୋଗ କ୍ଷମ ଯୋଗକ୍ଷମର ନିର୍ଯୋଗ ନି ସେ କିଛି ଯୋଗକ୍ଷମ କଥା ଚିନ୍ତା କରିବନି ଆଉ ଆତ୍ମବାନ ନାଇଁ ସେ ଶବ୍ଦକୁ ଲଗାଇ ଆତ୍ମବାନ ସ୍ଥିତି କିଛି ଆତ୍ମା ରହିଲେ ଆତ୍ମାର ସନ୍ତୁଷ୍ଟ ହବ ସେ ତ ପରମାତ୍ମା ସହିତ ସମ୍ପର୍କ ରଖିଲା ଆଉ ସେ ସ୍ତର ଗୁଣ ତ ସବୁବେଳେ ପରାସ୍ତ ହେଲା ଆଉ ଭକ୍ତି ବୁଝିବ କଣ ଭକ୍ତି ଯୋଗଟା କଣ ବୁଝିବାଟା କଷ୍ଟ ହେଇଯାଉଛି ବୁଝିଲ ତ କିଏ କରିବ ବୁଝିବାଟା ବି କଷ୍ଟ ହେଇଯିବ କାରଣ ଏସବୁ କଣ କେଉଁ ସ୍ତର ଭକ୍ତିଟା କେଉଁ ସ୍ତରର ଭକ୍ତି ଯୋଉ ଶୁଦ୍ଧ ଭକ୍ତିଟା ଏସବୁ ନିର୍ଗୁଣ ନିର୍ଗୁଣ ନା ଶୁଦ୍ଧ ଭକ୍ତି ଦେଲା ଏଇଟା କଣ ନିର୍ଗୁଣ ସ୍ତର ତା ପୂର୍ବରୁ କେଉଁ ଭକ୍ତି ରହିଲା ସାତ୍ତ୍ୱିକ ଭକ୍ତି ରାଜସିକ ଭକ୍ତି ତାମସିକ ସେ ଭକ୍ତି ଗୁଡା ଆମେ ତ କରୁଥିବା ଆମ ଚିତ୍ତ କେତେବେଳେ ପ୍ରସନ୍ନତା ଆସିବନି ଶୁଦ୍ଧ ଭକ୍ତିର ଗନ୍ଧ ଆମେ ପ୍ରାପ୍ତ ହେଇପାରିବା ନାହିଁ କେବେ ପ୍ରାପ୍ତ ହେଇପାରିବା ବୁଦ୍ଧି ସ୍ତରରୁ ଉର୍ଦ୍ଧକୁ ଯିବାକୁ ପଡିବ ବୁଦ୍ଧି ସ୍ତରରୁ ଉର୍ଦ୍ଧକୁ ନଗଲେ ତୁମେ ସବୁବେଳେ ଏଇ ତ ଏଇ ଏଇ ଗୁରୁ ବୈଷ୍ଣବ ପାଖରେ ଅପରାଧ ବିଗ୍ରହ ପାଖରେ ଶ୍ରୀ ବିଗ୍ରହ ପାଖରେ ଅପରାଧ ସବୁ ସବୁ ଚିନ୍ମୟ ବସ୍ତୁରେ ଅପରାଧ କରି ଇନ୍ଦ୍ରମାନଙ୍କର ଇନ୍ଦ୍ରମାନେ ରାଜା ଭଳି ପୁରା ଶରୀରକୁ ପୁରା ଅକ୍ତିଆର କରନା ଆଧ କି କଥା ଆସିବ ଆଉ ଏଇ ଏଇ ଯୋଉ ନିର୍ବିଶେଷବାଦ ପଶିବ ତୁମର ଆଉ ସବୁ କଳ୍ପନା ଲାଗିବ ଏସବୁ କିଛି ନୁହେଁ ସବୁ କିଛି କୌଣସି ଜିନିଷ ତୁମକୁ ଇମ୍ପୋର୍ଟାନ୍ସ ଲାଗିବନି ନା ବିଗ୍ରହ ସେବା ଭଲ ଲାଗିବ ନା ଗୁରୁଙ୍କ ସେବା ଭଲ ଲାଗିବ ନା ନାମ ସେବା ଭଲ ଲାଗିବ କଣ ଭଲ ନା ମୁଁ ଏକୁଟିଆ ରହି ଭଜନ କରିବ ଏକୁଟିଆ ଭଜନ କଣ ଭଜନଟା କଣ ଜାଣିଲେ ତୁମେ ଏକୁଟିଆ ଜଣେ ରହି ଭଜନ କରିବ ଜଣେ ଭଜନଟା କଣ ଆଗେ ଜାଣିବା ଦରକାର କଣ ଭଜନ ଆମେ କଣ ଏଇ ଯୋଉ ଏକୁଟିଆ ରହିକି ଭଜନ କରି ଯୋଉ ମନ ବିଚାର ଆସୁଛି ଆମେ ବିରକ୍ତ ହେଇଯାଉଛି କଣ ଏଇ ଦ୍ୱନ୍ଦ୍ୱ ପରିସ୍ଥିତି ଝଗଡା ଝାଣ୍ଠିରେ ବିରକ୍ତ ହେଇକୁଟିଆ ଏଇଟା ଡିସିସନ ନଉଛି ଏଇଟା ନା ଯେମିତି ଘରେ ଜଣେ ଜଣେ ସାଧୁ ହଉଛି କଣ ଘରେ ଝଗଡା ମଗଡା ଭଲ ମନ୍ଦ ହେଲା ତାପରେ ଯଦି ଏଥିରେ କଲ୍ୟାଣ ଅଛି ସେ ବିରକ୍ତ ହେଇକି ଆସୁଛି ତାର ସ୍ୱାଭାବିକ ବୈରାଗ୍ୟ ହେଇନି ସେ ସ୍ୱାଭାବିକ ବୈରାଗ୍ୟ ନୁହେଁ ସେ ବୈରାଗ୍ୟ ଯୋଉ ପାଞ୍ଚ ଭାଗରେ କୁହା ହେଲା ଅସ୍ଥିର ବୈରାଗ୍ୟ ଚଞ୍ଚଳ ବୈରାଗ୍ୟ ଶ୍ମଶାନ ବୈରାଗ୍ୟ ଯେତେ ପ୍ରକାର ଫଲକୁ ବୈରାଗ୍ୟ ଏସବୁ ଯୋଉ ରହିଲା ଏଇସବୁ କାଟାଗୋରୀ ଭିତରେ ରହିଲା ଏସବୁ କାଟାଗୋରୀ ଭିତରେ ପରିସ୍ଥିତି ଆମେ ଏତେ ଏଇଟା ବି କୃଷ୍ଣଙ୍କର କୃପା କିଛି କିଛି କ୍ରିଏଟ୍ କରିଛନ୍ତି ବୋଲି ଆମେ ଆସିଛେ କିନ୍ତୁ ଆମେ ଭାବିବା ଉଚିତ ନା ଯେ ମୁଁ ପରଫେକ୍ଟ ହେଇଗଲୁ ନାଇଁ ବୁଦ୍ଧି ସ୍ତର ରହିବାକୁ ଚେଷ୍ଟା କରିବାକୁ ପଡିବନି ବୁଦ୍ଧିଟା ପୁରା କେବଳ ବୁଦ୍ଧିରେ କଣ କାର୍ଯ୍ୟ ସବୁବେଳେ କିନ୍ତୁ କନେକ୍ଟ କରିବାକୁ ଚାହିଁବା, ଯେତେବେଳେ ବୁଦ୍ଧି କହିବ ସବୁବେଳେ ତୁମ ମନକୁ ମନ ବୁଦ୍ଧି ଏମାନେ କିଛି ଗୋଟେ ଇଣ୍ଡିପେଣ୍ଡେଣ୍ଟ କାମ କରିବା ପାଇଁ ଚାହିଁବେ। ଆମର କାମ ହେଲା ବୁଦ୍ଧି ଦ୍ୱାରା ସବୁବେଳେ ପ୍ରାର୍ଥନା। ସେ କହୁନାହାନ୍ତି ବୁଦ୍ଧି ମତେ ଭଲ ବାଟ ପ୍ରଭୁ ଦେଖାଓ, ନା 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 ସେଟା ମତେ ଭଲ ବୁଦ୍ଧି ପରା ଶିଖାଓ ନାଇଁ କି ସେଥିରେ ମତେ ଭଲ ବୁଦ୍ଧି ଶିଖାଅ। ଭଲ ବୁଦ୍ଧିଟା କଣ ସେ ସଂସାରରେ କଣ ଭଲ ବୁଦ୍ଧି? ମୁଁ ଭଲ ମଣିଷଟା ହେବି, ଭଲ କଥା କହିବି, ଚୋରି କରିବିନି, ବଦମାସ କରିବିନି। ଏଠି ଆମର ଯୋଉ ବୁଦ୍ଧିଟା ଅଛି, ବୁଦ୍ଧିଟା ଅଛି କଣ କରିବା ନା ସେଇଟାକୁ କେମିତି ପରମାତ୍ମା ପାଖରେ ଲଗେଇବାକୁ ଚେଷ୍ଟା କରିବାକୁ ପଡିବ। ଗୁରୁ କଣ କହୁଛନ୍ତି, ଶାସ୍ତ୍ର କଣ କହୁଛନ୍ତି, ପ୍ରଭୁପାଦ କଣ କହୁଛନ୍ତି, ଆଚାର୍ଯ୍ୟମାନେ କଣ କହୁଛନ୍ତି, ସେ କହୁଛନ୍ତି ଶରଣ ଯିବା ପାଇଁ, ସେ କହୁଛନ୍ତି ସେବା କରିବା ପାଇଁ, ବାସ ସେତିକି। ଆଉ କିଛି ତାର ଚିନ୍ତା କରନି। ବୁଦ୍ଧିଟା ଯେଉଁଠି ଲାଗୁଛି, ଯାହାର ଅନୁମତିରେ ଲାଗିଲା ତାଙ୍କରି, ସେ ଆଚାର୍ଯ୍ୟଙ୍କ କାର୍ଯ୍ୟରେ ଲାଗିଲା, ଗୁରୁଙ୍କ କାର୍ଯ୍ୟରେ ଲାଗିଲା, ଭଗବାନ କାର୍ଯ୍ୟରେ ଲାଗିଲା, ବୈଷ୍ଣବଙ୍କ କାର୍ଯ୍ୟରେ ଲାଗିଲା, ସେତିକି ରୁଖ। ତାର ସୁଖ ଦୁଃଖ ସେ କଣ ତାଦୃହ ଫଳ ପାଇବ ସେ ଚିନ୍ତା କରେ। ବୁଦ୍ଧି ସେମିତି ରହୁଛି କି? ବୁଦ୍ଧି ଯୋଉଥିରେ ତୁମେ ଲଗେଇବ, ବୁଦ୍ଧି କଣ କରିବ ସେ କାଲକୁଲେଟ କରିବ, ଏଥିରେ କଣ ମତେ ଲାଭ ମିଳିବ, କଣ କ୍ଷତି ମିଳିବ, କଣ ହେଲା କଣ ନାହିଁ, ସବୁବେଳେ ଚାଲିଥାଏ। ଆମ ସାର ଗୋଟେ କେଉଁ ସାର ଗୋଟେ କୁହନ୍ତି, ତୋର ମାଙ୍କଡ଼ା ବି ବୁଦ୍ଧି ଛାଡ଼ିଲାନି, ସବୁବେଳେ ରାଗି କୁହନ୍ତି। ଏ ଯୋଉ ମେଥମେଟିକ୍ସ ଟିଚର ମାଙ୍କଡ଼ା ବୁଦ୍ଧି କଣ କହିଲ, ଯୋଉ ଲେଖିବ ଲେଖିଲା ବେଳେ ପ୍ଲସ ପ୍ଲସ ଟାକୁ ମାଇନସ ଲେଖିଥିବ ବା ମାଇନସ ଟାକୁ ପ୍ଲସ ଲେଖିବ, ସେଇଟା କଣ କରିବ, ସେ ଲାଇନଟାକୁ କାଟିଦେବା ଦରକାର। ତ ନ କାଟି କଣ କରିବ, ସେଇଠି ପ୍ଲସ ଉପରେ ଏମିତି ଗାରେ 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 ତା ଉପରେ ଗୋଟେ ମାଇନସ କରିଦେବେ। କହି ଏଇଟା କଲେ କଣ ହବ, ଏଇଟା ଯଦି ଖାତାରେ ଲେଖିବୁ ବୋର୍ଡ ପରୀକ୍ଷାରେ ମାଷ୍ଟର ଜାଣିବ ଏଇଟା କପି କପି କରିଛି। ଆଉ କାଟିଦେ ସେଟାକୁ ପୁରା ପୁରା ଉଠା, ମାନେ ତା ବୁଦ୍ଧିରୁ ସେଟା ବାହାର କର। ଆମେ କଣ କରୁଛେ, ଆସିବ ତା ପ୍ଲସ ମାଇନସ କରୁଛେ, ସେ ତ କାଟିକୁଟି ପକାଉଛେ, ସେ ଯୋଡ଼ି ଦଉଛେ। ମାଙ୍କଡ଼ା ବୁଦ୍ଧି, ମାଙ୍କଡ଼ା ବୁଦ୍ଧି, ମାଙ୍କଡ଼ା ବୁଦ୍ଧି କଣ ବୁଝିପାରୁଛ ନା ନାଇଁ? ଶୁଣିଛ ଶବ୍ଦ ମାଙ୍କଡ଼ା ବୁଦ୍ଧି କଣ ଆଉ ଶୁଣିଛ? ମାଷ୍ଟର କଥା ରହିଲେ ସିନା ଶୁଣିବ, ମାଷ୍ଟର କଥା ତୁମେ ରହିନା ଆଉ ତୁମେ ତ ହେବୁ ଗଲ ସ୍କୁଲକୁ ପଳେଇ ଆଇଲ, ଘଣ୍ଟି ବାଡ଼ା ହେଲା ପଶିଲ, ଘଣ୍ଟି ବାଡ଼ା ହେଲା ପଳେଇ ଆଇଲ, ତୁମେ କଣ ଜାଣିବ? ଆମେ ମାଷ୍ଟରଙ୍କ କଥା ରହୁଛୁ, ମାଙ୍କଡ଼ା ବୁଦ୍ଧି ହାତରେ ଲାଗିଥିବ, ଯଦି ହାତରେ ଟିକେ କାଳି ଲାଗିଥିଲେ, ମୁହଁରେ କାଳି ଲାଗିଥିଲେ, ମାଙ୍କଡ଼ ଭଳିଆ ଗୋଟେ କଣ ହଉଛି, ମୁହଁରେ କାହିଁକି କାଳି ଲାଗିଲା, ହାତରେ ତୁ ପାଠ ପଢୁନୁ ଲେଖୁଛୁ, ଏଇଟା ଏମିତି କଣ ଲାଗୁଛି? ଥାପଡ଼ ଦରକାର। ସେ ଯାଜପୁର ଆମ ହେଡ଼ମାଷ୍ଟର ଥିଲେ, ଏ ବିଞ୍ଜାରପୁର ସାଇଡ୍, ସେ ଗଙ୍ଗାଧର ସାର, ସେ ଭାଣ୍ଡୁଆ ଏମିତି କହିବେ, ଭାଣ୍ଡୁଆ ସେ କହିବେ, ଭାଣ୍ଡୁଆ ଥାପଡ଼ ଦେବି ଦିଟା, ସେ ଏମିତି ଆସିବ ତୁ ଦେଖିଲା ଏଇ ଶବ୍ଦ ଲଗାନ୍ତି ସେ ଆମକୁ। ସେ ସମୟରେ ଆମେ ଶୁଣିଲେ ଭାଣ୍ଡୁଆ ଗୋଟେ କଣ କି ଶବ୍ଦ, ମାଗୁରୁ ହେଇକି ପୁରା ସେ ଆସିବ ମାନେ ଥରିରେ ପୁରା ସ୍କୁଲ ଥାଏ, ହେଡ଼ମାଷ୍ଟର ଆଇଲେ, ଗଙ୍ଗାଧର ସାର ଆଇଲେ, ସାଇକେଲ ଧରିକି ସେ ଆସିବେ, ଥରିଲୁ ଡାକିଲେ ତାକୁ, ଦେଖ ଯାହାକୁ ଡାକେ ସେ ଗଲା, ତା ଗୋଡ ହାତ ଥରିବନି, କୁଆଡେ ବାଟି ପକେଇବି, ଥାପଡ଼ ଦେବି ଥାପଡ଼, ଏଠି ଭାଣ୍ଡ ବି କରୁଛି, ଏଠି ଆସି ପାଠ ନ ପଢି, ସେ ଏମିତି ଲାଇନ ନେଇକି ସେ ସ୍କୁଲରେ କାନ୍ଥକୁ ଡେରିକି ବସିଥିବ, ପଢୁଥିବ ସେଠି, ସେ ଚେୟାର ପକେଇ ତାଙ୍କ ପେପର ପଢୁଥିବେ, ଉଠିକି କୁଆଡେ ଯିବ ସାର ପରେ ସେଠିକି ଯିବ, ଯା ହେ ମାଙ୍କଡ଼ ବୁଦ୍ଧି କୁହନ୍ତି, ଆମର ଏଇ ମାଙ୍କଡ଼ ବୁଦ୍ଧିରେ ଛାଡ଼ୁନି, ଏଟା ମାଙ୍କଡ଼ ବୁଦ୍ଧି ନା ଆଉ, ମୋର ଏଇଟା ଅଛି, ମୁଁ ଏଇଟା ଆସିବି, ଏଥିରେ ବୁଦ୍ଧି ଭଳି, ଏଇ ମାଙ୍କଡ଼ା ବୁଦ୍ଧି କିଛି କାହିଁ, ଏଟା କେବଳ ଗୁରୁଙ୍କ ପାଖରେ ଶରଣ ହେଇଯାଅ, ଆଚାର୍ଯ୍ୟମାନଙ୍କ ପାଖରେ ଶରଣ ହେଇଯାଅ, ପ୍ରଭୁ ଏ ବୁଦ୍ଧିଟା କେମିତି ଆପଣଙ୍କ ପାଖରେ ଲାଗିଯାଉ, ଯାହା ବୁଦ୍ଧି ଆସୁ ଆପଣଙ୍କ ପାଖରୁ ଆସୁ, ମୋର ସ୍ୱତନ୍ତ୍ର ବୁଦ୍ଧି କିଛି କାର୍ଯ୍ୟ। ଆମେ ସବୁ ବୁଦ୍ଧିଆ ହେଇଗଲେ ଆଉ ବୁଝିପାରୁଛ କି ନାହିଁ, ବୁଦ୍ଧିଆ ହେଇଗଲେ କଣ ହବ, କୁଆ ବହୁତ ବୁଦ୍ଧିଆ କଣ ଖାଏ, ଯିଏ ବେଶୀ ବୁଦ୍ଧିଆ ହବ ସେଇକୁ, ସିଏ ମୁଁ ଶୁଣିଥିଲି ଗାଉଁଲେ କୁହନ୍ତି, ବୁଦ୍ଧିଆ ବୁଦ୍ଧିର ମରେ, ବୁଝିପାରୁଛ କି ନାହିଁ, ବୁଦ୍ଧିଆ ମରିବ କେମିତି ମରିବ, ବୁଦ୍ଧିରେ ମରିବ, ସେ ବୁଦ୍ଧି ଖର୍ଚ୍ଚ କରିକି ମରିବ, ଡାକ୍ତର କୋଉଥିରେ ମରେ, ଔଷଧରେ ମରିବ, ତୁ କଣ ଜାଣିଛ ଆଉ, ଡାକ୍ତର କୋଉଥିରେ ମରେ, ଡାକ୍ତର ସେ ମୁଁ ତ ସବୁ ଜାଣିଛ, କଣ ମୁଁ ଛୁଆଟି ବେଳେ ଏତେ ଡାକ୍ତର ଏତେ ଚାକିରି କରି, ଟେଷ୍ଟ କରିଦବ, ଏଇଟା 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 ଖାଇଦବ, ଏଇଟା କାମ କରିନା, ଛାଣ ଆଣ ସେଟା ଆଣ, ଔଷଧ ଖାଇ ଖାଇ ମରିଯିବ, ଗୁଣିଆ ଗୁଣିଆ ଗୁଣିର ମରେ, ବୁଦ୍ଧିଆ ବୁଦ୍ଧିର ମରେ, ଡାକ୍ତର ଔଷଧର ମରେ, ବୁଦ୍ଧିଆ ହବାକୁ ଚେଷ୍ଟା କରନି ଏଠି ବାବା, ଏଠି ବୁଦ୍ଧିଆ ହେଲା ମାନେ ଗଲା, ବୁଦ୍ଧିଟା ଭଲ କଣ କହିଲେ, ଜେଇ ଜନ ବଜେ କୃଷ୍ଣ, ସେବଡ ଚତୁର ଯୋଉ ଶବ୍ଦ କହିଲେ, କୃଷ୍ଣ ଯିଏ ଭଜନ କରୁଛି, ଚତୁର ମାନେ କଣ, ଚତୁରଟା ମାନେ କଣ, ଚାଲାଖିଆ ଚତୁର ଅର୍ଥ କଣ, କୃଷ୍ଣ ଭଜନ ପାଇଁ ଯେଉଁ ସବୁ ବୁଦ୍ଧି, ସୁନ୍ଦର ସୁସ୍ଥ ବୁଦ୍ଧି ତାର ସବୁ ଆସେ, ଚତୁର ମାନେ ଭାରି ଚାଲାକ, ଭାରି ଚାଲାକ ଅର୍ଥ ଏୟା ନୁହେଁ, ସବୁଠୁ ବଡ଼ ବୁଦ୍ଧି ହେଲା ଏଇଟା, ଯଦି ବୁଦ୍ଧିଟା ସବୁବେଳେ ଗୁରୁକୃଷ୍ଣଙ୍କ ପାଖରେ ଲାଗୁଛି, ତାଙ୍କୁ ପ୍ରାର୍ଥନା କରୁଛି, ତାଙ୍କ ପାଖରୁ ଯୋଉ ବୁଦ୍ଧିଟା ହେଲା ସେଇ ବୁଦ୍ଧିରେ ଜଣେ ବୁଦ୍ଧିମାନ ହୁଏ। ଆଉ ବୁଦ୍ଧିମାନ ନୁହେଁ ଯେ ତୁମେ ବହୁତ ଚାଲା କରି କିଛି ଗୋଟେ କାମ କରିଦେଲ, ସବୁ ଚାଲା କରିକି ତୁମେ ଯାଇଥାଅ। ଇଏ ଦେଖିଛ ନା ଯୋଉ କଣ ଗୋଟେ କୁହନ୍ତି, ସେ ଜାତି ଥାନ୍ତି ଯୋଉ ମାରନ୍ତି ମୋ ପକ୍ଷୀକି କେଳା, ମୁଁ ଛୁଆଟବେଳେ ଦେଖିଛି ମୋର ମନରେ ପଡୁଛି ବର୍ତ୍ତମାନ। ସେ ତ ଚାଲିଲା, ସିଏ ଗଛରେ ବସିଥିବ କିଏ, ଯୋଉ କୋଇଲି ବସିଥିବ ସବୁ ଗଛରେ, ସେ ଗଛରେ କୋଉଠି ବସିଥିବେ, କେତେ ଚାଲାକ ସେମାନେ, କୋଉଠି ଚାଲାକ ସେ ସବୁ ଦେଖୁନ, ପତ୍ର ଡାଳ ଭିତରେ ସେ ଯାଇ ଉପରେ ବସିଛି। ଏ ଖରାଦିନ ବେଶୀ ସେ ଆସୁନ, ଖରାଦିନ ସବୁ ଟାୟାର୍ଡ ହେଇଯାଇଥିବା, ଉଡିକି ଯିବେନି ଗଛରେ ବସିଥିବେ। ଇଏ କଣ ଆସିବ କଣ କରିବ, ତାର ବଣ୍ଡଲକୁ ଧୀରେ ଧୀରେ ବସି ସେ ଚୁପ କିଣି ବସିବ, ଗୋଟେ ଗୋଟେ ଖୋଲିବ, ଖୋଲିକି ତାର ଗୋଟେ ଗୋଟେ ଲଗେଇବ, ତଳକୁ ତଳ ତଳକୁ ତଳ ଗୋଟେ ଦେଖିଛ ନା ନାହିଁ ଭାବିଲ। ହଁ ମୁଁ ତ ଛୁଆଟବେଳେ ସବୁ ଦେଖିଛି, ଆଉ ସେ ତଳକୁ ତଳ ତଳକୁ ତଳ ଗୋଟେ ଗୋଟେ ତାର ପାଇପ୍ ରଖିଛି, ତାର ସେଟା ଫୋଲ୍ଡିଂ ଭଳିଆ, ସେ ଗୋଟା ଯାଉଥିବ ଦେଖିଦେଲା ଏଠି ଗଛରେ ଅଛନ୍ତି, ପକେଇକି ଖୋଲିବ, ଖୋଲି ଗୋଟେ 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 ଲଗେଇବ। ସେ ଏତେ ବୁଦ୍ଧିଆ, ପୁରା ତା ତଳ ପେଟକୁ ନେଇକି ଏଠି ମାରଧର ତଳକୁ ଠେଲିଦ, ଗଲା ପଶିଲା କଣ୍ଟା ଭିତରେ, ମୋର ଟାଣିଦେଲ ପଡ଼ିଲା ମଲା। ଆଉ ସେ ଗଛ ଉପରେ ରହୁଛି, ତା ବୁଦ୍ଧି ଖର୍ଚ୍ଚ କରି ସେ ତାର ରହିଛି, ଆରେ ଇଏ ତଳେ ଯିଏ ରହିଛି ତାର ବୁଦ୍ଧି ଅଛି, ତୁମେ କାହାକୁ ନିର୍ବୁଦ୍ଧିଆ ବୋଲି ହବନି, ସମସ୍ତେ ବୁଦ୍ଧିଆ। ଏ ମାଛ ପାଣି ଶୁଖିଯିବ, ଆଉ ଗୋଟେ ଗୋଟେ ଲମ୍ବା ଲମ୍ବା ମାଛ ତାକୁ କଣ ଗୁଡ଼ିକ ଦିଏ, ସେ ରୁହେ କୋଉଠି ପଙ୍କ ଭିତରେ, ହଁ ତୋଡ଼ି ତୋଡ଼ି ମାଛ ନା କଣ କୁହନ୍ତି, ସେ ପଙ୍କ ଭିତରେ ରହିବ ମଣିଷ ଆହୁରି ବୁଦ୍ଧିଆ, ସେ କଣ କରିବ, ପଙ୍କକୁ ଅଣ୍ଡାଳି ଫୋପାଡ଼ିବ, ଉପରକୁ ଫୋପାଡ଼ିବ। ତୁମେ ପାଣିରେ ଯିଏ ରହୁଛି ବୁଦ୍ଧିଆ, ଶୁଖିବାରେ ଯିଏ ରହୁଛି ବୁଦ୍ଧିଆ, ଆକାଶରେ ଯିଏ ରହୁଛି ଦେବତା ଆଦି ସେ ବି ବୁଦ୍ଧିଆ, ସବୁ ବୁଦ୍ଧିଆ ଏଠି ଯୋଡ଼େ ଏଇ ସଂସାରରେ, ଏ ଭଗବାନ ସବୁ ବୁଦ୍ଧିଆକୁ ଝାଡ଼ ଦେଇଛନ୍ତି, ମର ତୁମେ ଏଇ ବର୍ତ୍ତମାନ ସିଏ ହଉଛି ନା ଆଉ କଣ, ସବୁ ବୁଦ୍ଧିଆ ଯୋଉଠି ରହୁଛନ୍ତି, ଦୁଃଖର କାରଣ କଣ ଦେଖୁନା, ଏଇ ଚାଇନା ଯେମିତି ମାଙ୍କଡ ଭଳିଆ କୋଉଦିନେ କୋଉ ଭାଇରସ କାହା ଶରୀରରେ କୋଉ ଭୂତାଣୁ ହଉଛି, ତୁମର କଣ ଦରକାର, ଭଗବାନ ସୃଷ୍ଟି କରିଛି ଏ ବୁଦ୍ଧିଆର ଅବସ୍ଥା ବା ଜାଣିଛ ନା ନାହିଁ। ବିଲିୟନ ବିଲିୟନ ଡଲାର ଶହ ଶହ କରୋଡ ଟଙ୍କା ସରକାର ଆମେରିକା ସବୁ ସରକାର ମାନେ ଦଉଛନ୍ତି, କଣ ରିସର୍ଚ୍ଚ କର କୋଉ ଭୂତାଣୁ କାହା ଦେହ ରହିଛି, ତୁମର କଣ ଦରକାର ଭୂତାଣୁ କାହା ଦେହ ରହିଲା, ତିଆରି କରିବା ଲୋକ କୃଷ୍ଣ ବୁଦ୍ଧିଆ ଖର୍ଚ୍ଚ କରିଲେ ବୁଦ୍ଧିଆ ବର୍ତ୍ତମାନ ମରୁଛନ୍ତି, ସବୁ ବୁଦ୍ଧିଆ ବିଶ୍ୱ ବର୍ତ୍ତମାନ ମରୁଛି, ସେଟା ରିସର୍ଚ୍ଚ କରିବାକୁ ବାହାରିଛି ନା କଣ କାହା ଦେହରେ ଅଛି, ସେଟା ସିଏ ତ ତୁମର କିଛି କ୍ଷତି କରୁନି, ତୁମର କଣ ଦରକାର ତାକୁ ରିସର୍ଚ୍ଚ କରିବା ଦରକାର ନା, କେଉଁ ଦିନେ କୋଉ ଭୂତାଣୁଟା ବାହାରିବ, ଦେଖ ବୁଦ୍ଧିଆ ମରୁଛନ୍ତି ଆଜି ସଂସାର, ଏ ସବୁ ଯେତିକି ବୁଦ୍ଧିରେ ବାହାରିଛି ସବୁ ମରିବେ ଦିନେ, ସେ ବୁଦ୍ଧିରେ ବାହାର କରିଛନ୍ତି ନା। ଆମେ ଭକ୍ତି ଯୁଗରେ ଆମେ ବୁଦ୍ଧିଆ କାମ ସବୁ କିଛି କରିବା ଉଚିତ ନୁହେଁ, ସେଟା ଆମର କିଛି ଅଛି ନା, ଆମର ପରମ୍ପରା ସୁଦ୍ଧା ଲଗେଇ ଦିଆଗଲା ଆଉ, ଏବଂ ପରମ୍ପରା ପ୍ରାପ୍ତମ ଏଠି ବୁଦ୍ଧି କିଛି ନାହିଁ, ବୁଦ୍ଧିଟା ହଉଛି କେବଳ ଗୋଟିଏ, ଏ ବୁଦ୍ଧି କେବଳ ଗୋଟିଏ ପାଇଁ, ପରମ୍ପରାକୁ ମୁଁ ଅନୁସରଣ କରିବି, ଗୁରୁଙ୍କୁ ମୁଁ ଅନୁସରଣ, ବାସ୍ ତ ବୁଦ୍ଧି ପରଫେକ୍ଟ। ଆଉ ଯାହା ସବୁ କରିବ ଠିକିବ, ଠୁକର ଖାଇବ, ବୁଦ୍ଧିଟା କେବଳ ପରମ୍ପରା, ପରମ୍ପରା ବେଳେବେଳେ ମ୍ୟାଚ୍ କରୁନି ବୁଦ୍ଧି, କଣ ଲାଗୁନି ପସନ୍ଦ ହଉନି, ନାଇଁ ନାଇଁ ପରମ୍ପରା, ବୁଦ୍ଧିଟା କେବଳ ମ୍ୟାଚୁରଡ୍ କରାଯିବ ଏଇ ପରମ୍ପରା ଟିଚିଂସରେ, ପରମ୍ପରା ଆଉ ନୂଆ କିଛି କରା ହବନି, ନୂଆ କରିବ ମାନେ ତ ଠୁକର ଖାଇଯିବ। ବୁଦ୍ଧିଟା କେବଳ କେମିତି ଆଚାର୍ଯ୍ୟଙ୍କୁ ଫଲୋ କରିବି, କେମିତି ଗୁରୁଙ୍କୁ ଫଲୋ କରିବି, ନହେଲେ କୃଷ୍ଣ ଭାରି ଚାଲାକ ତୁମକୁ ଘୋରେଇ ତୁମକୁ, ତୁମେ ଭାରି ବୁଦ୍ଧିଆ, ବୁଦ୍ଧି ବୁଦ୍ଧି ମତାସ୍ମସ୍ମିନ୍ ତେଜ ତେଜସ୍ୱୀ ନାମ, ବୁଦ୍ଧିମାନର ମୁଁ ହଉଛି ବୁଦ୍ଧି, କୃଷ୍ଣ ପାଖରେ କଣ ବୁଦ୍ଧି ଦେଖେଇବ, ତୁମେ ଏମିତି ଠକେଇବା ବାଟ ପାଇବନି ବାପା, ପରାସ୍ତ ହେଇଯିବ ବୁଦ୍ଧି ସ୍ତରରେ। ଆଉ ପ୍ରେମର ପରାକାଷ୍ଠା ତୁମେ କଣ ଦବ, ପରୀକ୍ଷାଟା ତୁମେ କଣ ତୁମେ ଜାଣିପାରିବନି, ଯେମିତି ମାଧବେନ୍ଦ୍ର ପୁରୀଙ୍କର ଯୋଉ କେସ୍ ହେଲା, ତୁମେ ସେଭଳିଆ ପୁରୁଣା ତୁମେ ଛାଡ଼ଦବ, ତୁମେ ଦିନକୁ 64 ମାଳା ଜପ କରୁଛ, କରୁଛ ନା, କୃଷ୍ଣ କାଲି କହିବେ ତୁ ଜପ କର ନ କର ବାପା ମୋ ପାଇଁ ରୋଷେଇ କରିଦେବାକୁ ପଡିବ, ଛାଡ଼ିଦେବୁ ଆଜ୍ଞା, ମୁଁ ଏଟା କରୁଛି ଆଜ୍ଞା, ମୁଁ ଛାଡ଼ିଦେବି 64 ମାଳା ଜପ କରୁଛି, ମୁଁ ଏଦିନ ହେଲା କଲିଣି, ଏଠି ଯାହା ପାଇଁ ଜପ କରୁଛୁ ସେବା କହୁଛନ୍ତି, ଜୀବ ଧର୍ମକୁ ଛାଡି ପାରିବନି, ତା ସବୁ ଗୋଟେ ଅଭିମାନ ରହିଛି, ମୁଁ ଏଟା କରୁଛି ଜୀବନ ଆଜନ୍ମ, ସିଏ ବିରକ୍ତ ପ୍ରେମର ଆଜି ପରାକାଷ୍ଠ ନଉଛନ୍ତି, ଯାଅ ମଳୟ ଚନ୍ଦନ ମାଗିକି ଆଣ, ବିଷୟ ପାଖରୁ ହାତ ପାତିବେ, ଚାଲନା ଚାଲିବ ପ୍ରେମର ପରାକାଷ୍ଠ, ବୁଦ୍ଧି ସ୍ତର ରୁହନି, ବୁଦ୍ଧି ସ୍ତର ରହିଲେ ତୁମେ, ଆଉ ବୁଦ୍ଧିଟା କେବଳ ପରମ୍ପରା ଗୁରୁ ଆଚାର୍ଯ୍ୟମାନଙ୍କର ଶିକ୍ଷା ଉପରେ ଟାଲି କରିବାକୁ, ଟାଲି ମାନେ କମ୍ପେୟାର ନୁହେଁ, ଫଲୋ କେବଳ ଅନୁସରଣ କରିବା। ଅନ୍ଧ ଅନ୍ଧ କଣ କହୁଛି, ଅନ୍ଧ ଆଖରେ ପଚାରୁଛି ଭାଇ ରାସ୍ତା କୋଉଟା, ଏଇ ବେଡ଼ାରେ ଚାଲିଲା। ସେ ଗଲାବେଳକୁ କହୁଛି ଏଟା ନ୍ୟାସନାଲ ହାଇୱେ କି କଣ, ଉଚା ଅଛି କି ଖାଲ ଅଛି, ସେ ପଚାରିଦେଲା, ଯିଏ ଯାହାକୁ ଗଲା ତାର ଚାଲ। ଅନ୍ୟ କଥାରେ ଏଟା କହିବାକୁ ଗଲେ ଏଟା ହଉଛି ଅନ୍ଧମାନଙ୍କର ମାର୍ଗ। ତୁମେ ଯଦି ଅନ୍ଧ ହେଇଯିବ ତାହେଲେ ରାସ୍ତାରେ ଚାଲିପାରିବ। ସେ କଣ ଅନ୍ଧ ହବ? ହଁ, ଆମେ କିଛି ଜାଣିବୁନୁ, କିଛି ବୁଝିବୁନୁ। ଆରେ ତୁମେ ବୁଝିବା ପାଇଁ ଜାଣିବା ପାଇଁ ଚେଷ୍ଟା କଲେ ପୁଣି ବୁଦ୍ଧି ସ୍ତର ରହିଯିବ। ଅନ୍ଧ ଯେଭଳି କେବଳ ଗ୍ରହଣ କରୁନଅଛି, ସେଭଳି ଆଚାର୍ଯ୍ୟ ଗୁରୁବାକ୍ୟକୁ ତୁମେ ଅନ୍ଧ ଭଳି ଗ୍ରହଣ କର। ଯାହା ଆସୁଛି କୃଷ୍ଣ ଆପଣ ଜାଣନ୍ତି, ସେଟାକୁ ସେ ଗ୍ରହଣ କର। ସେତିକି ସେତିକି ଡାଇଜେଷ୍ଟ କରିପାରୁନ ମାନେ ତୁମର ତ ଗଲା, ତୁମେ ତ ଏତିକି ତୁମେ ଖାଇଦଉଛ, ତୁମେ ଇଣ୍ଡାଇଜେସନ ହେଲେ କଣ ହୁଏ? କଣ ଓଡ଼ିଆରେ କୁହ କିରି ଇଣ୍ଡାଇଜେସନ କଣ? ବଦହଜମି, ବଦହଜମି ହେଲେ କଣ ହବ? ତୋର ହେଇନି କେବେ ବଦହଜମି? କଣ ହବ? ଏଣେ ବାନ୍ତି ଆସିବ, ସେଣେ ସେଣେ ମଳ ଯିବ, ବାନ୍ତି ଆସିବ। ତାପରେ ଯାହା ଖାଇଥିଲୁ ସିଏ ତ ହଜମ ହେଲାନି, ସିଏ ଶକ୍ତି ଦେଲାନି, ଆଉ ଯାହା ଥିଲା ଆଉ କଣ ଆଉ ବୁଝିପାରୁଛ? ବଦହଜମିଟା କୋଉଟା ହେଲା? ଯୋଉଟା ଖାଇଥିଲ। ଆଚ୍ଛା କଣ ଆମେ ନ ଖାଇଲେ ଆମେ ଦେହରେ ବଳ ରହୁନି କି? ଆଜି ଆଜି ଖାଇବାନି, ଦେହରେ ବଳ ରହୁଛି କି ନାହିଁ? କି ଯୋଉଦିନ ବଦହଜମି ହବ କଣ ହବ? ଯୋଉଟା ଖାଇଛ ସିଏ ତ ହଜମ ହବନି, ଆଉ ଯୋଉଟା ଥିଲା ବି ତାକୁ ଡ୍ୟାମେଜ କରିଦବ। ବର୍ତ୍ତମାନ ଆମର ସେ ବଦ ହଜମି ହେଇଛି, ଆଉ କଣ କହୁଛୁ? ଟିକେ ବଦ ହଜମି ବୁଦ୍ଧି ବଦ ହଜମି କରିଦେଲା ଆଉ କଣ କଣ ବୁଝିପାରୁଛ କି ନାହିଁ? ଯାହା ଟିକେ ସରଳତା ଥିଲା ବେଳେ ବେଳେ ଭକ୍ତ ଚିନ୍ତା କରୁନି, ମୁଁ ପୂର୍ବରୁ ଭଲ ଥିଲି, ଘରେ ଥିଲାବେଳେ ତୁ ଖୁସି ଲାଗୁଥିଲା, ଗୀତା ପଢୁଥିଲି, ଭାଗବତ ପଢୁଥିଲି, ଗୋଟେ ସରଳ ଥିଲି, ମୁଁ ଭଲ ଥିଲି ରେ, ଇଏ ମଠକୁ ଆସି କଣ ମୋର ଲାଭ ହେଲା? କଣ ଏଠି ଇଏ କଲାଣି ସେ ସେୟା କଲା, ତାକୁ କଣ ଲାଗୁ ସବୁ? ତାପରେ ମୁଁ ଗୋଟେ ଭୁଲ କାମ କରିଦେଲି ରେ ଏଠିକି ଆସିକି, ବଦହଜମି ହେଇଗଲା ଆଉ କଣ? ତା ବୁଦ୍ଧିଟା ଆଉ ସେ ବୁଦ୍ଧି ସ୍ତର ରହିଗଲା, ବଦହଜମି ହେଇଗଲା, ସେ ବୁଝିବାକୁ ଚେଷ୍ଟା କଲା ବୁଦ୍ଧି ସ୍ତରରେ, ଅନୁସରଣ କଲାଣି ଅନ୍ଧ ହେଇପାରିଲାନି, ଆଉ ଅନୁସରଣ କରିପାରିଲାନି, ବଦହଜମି ହେଇଗଲେ କଣ ହବ? ଯାହା ଥିଲା ଗଲା, ଯାହା ଖାଇଛ ସେଇଆ, ଦଶ କୋଡିଏ ବର୍ଷ, କୋଡିଏ ବର୍ଷ, ତିରିଶ ବର୍ଷ ଯାହା ଭଜନ କରିଥିବ ତା ତୁମକୁ କଣ ଲାଗିବ? ଏଟା ବେକାର ମୋର ଗଲା, ଇସ୍କନ ଆସିବ, ଏମିତି କହୁଛନ୍ତି ପିଲା ଇସ୍କନ ଆସି ମୋ ଜୀବନ ବର୍ବାଦ ହୋଇଗଲା, ମୋ ବୋଧ ଜୀବନ ବର୍ବାଦ ହେଇଗଲା। ବାପା କେଉଁ ସ୍ୱର୍ଗକୁ ଯାଇଥାନ୍ତେ ନା କଣ ବର୍ବାଦ ହେଇଗଲା? କାହିଁକି କଥା କହୁଛନ୍ତି? ବହୁତ କି ଦକ୍ଷତା ଦେଖେଇଲେ ସବୁକିଛି କଲେ, ଲାଷ୍ଟରେ ସେ ବୁଦ୍ଧି ସ୍ତରରେ ରହିଲେ, ଲାଷ୍ଟରେ ଫେଡ ହେଇଗଲେ, ତମ ଜୀବନଟା ବେକାର ହେଇଗଲା, ବୋଧ ଜୀବନ ହେଇଗଲା। ଆଉ ଯାହା ଥିଲା ଗଲା, ଯାହା କରିଥିଲେ ସିଏ ବି ଗଲା। ଏଇ ଫୋନ ନିର୍ବିଶେଷବାଦ ଚାଲିଛି, ଟଚ୍ କରିଛି ବୁଦ୍ଧିର ଉପସ୍ତର ନ ଯାଇପାରିଲେ, ସବୁବେଳେ ତୁମ ନିର୍ବିଶେଷବାଦ ଗୋଟେ ସ୍ପର୍ଶ କରିବ, ଆଉ କିଛି ହୃଦୟଙ୍ଗମ ହବନି। ସେଟା ତୁମ କାଳ ହେଇଯିବ ଦିନ ଆଉ ସେଥି। ଆମର କଣ? ଆମର ଗୋଟେ ହଉଛି ସରଳରେ ଭକ୍ତିଯୋଗ, ଭକ୍ତିଯୋଗର କେତେ ବଡ ଫିଲୋସଫି ଆମେ ଆଲୋଚନା କରୁଛେ, ଶୁଣିବି ସେ କଣ ତା ମୁଣ୍ଡ ପାଗଳ ହେଇଯିବ? ଆରେ ଏତେ ଜିନିଷ ଗୁଡାକ, ଆରେ ଏ ସବୁ ଅଛି, ଇଏ ତୁମ ପାଇଁ ଆଲୋଚନା ହଉଛି, କିନ୍ତୁ ଏଟା କିଛି ଦରକାର ନାହିଁ, ଗୋଟେ ଜିନିଷ ପାଇଁ କିଛି ଦରକାର ନାହିଁ। କଣ ଦରକାର ନାହିଁ? ଦଶରତ୍ନାକର ପାଇଁ କଣ ଦରକାର ଥିଲା? ଦଶରତ୍ନାକର ପାଇଁ କଣ ଦରକାର ଥିଲା? ଦଶରତ୍ନାକର କଣ ପଚାରିଲେ କି? ଆଜ୍ଞା ଆପଣ ଯୋଉ ରାମ ରାମ କହୁଛନ୍ତି, ରାମ ନାମର ମହିମା ଟିକେ କହିଲେ। ଆମର ଆସି କହୁଛନ୍ତି, ମହାରାଜ ଟିକେ ଆଜ୍ଞା ନାମ ତତ୍ତ୍ୱ କୁହନ୍ତୁ, କରନ୍ତି ପ୍ରଭୁ ଆଜ୍ଞା ଟିକେ ନାମ ତତ୍ତ୍ୱ କହୁନାହାନ୍ତି, ଆଜ୍ଞା ଟିକେ ବୁଝୁ ନାହାନ୍ତି। ଏଠି ବୁଝେ ବାପା, ତୁ କଣ ବୁଝିବୁ ବାପା? ତୁ କଣ ବୁଝିବୁ ଯେ କାଇଁ ତୋର ସନ୍ଦେହ ଅଛି? ତତେ ବିଭିନ୍ନ ପ୍ରକାର କଥା, ବିଭିନ୍ନ ପ୍ରକାର ଉଦାହରଣ, ବିଭିନ୍ନ ଦିଗରୁ ଆଣି ତତେ ବୁଝିବାକୁ ପଡିବ। ଆଉ ଦଶରଥନାଙ୍କର କଣ ଥିଲା ଦେଖ, ସେ କଣ ସରଳରେ ନାରଦ କହୁଛନ୍ତି, ସେ କହୁଥିବା ଭୋଜନ କରୁଥିଲେ ମତେ କୁହ, ତୁମେ କହୁଥିବା ଭୋଜନ କରୁଛ ପାପକୁ ଦୂର କରିବା ପାଇଁ ନା କୃଷ୍ଣଙ୍କୁ ପାଇବା ପାଇଁ? କୃଷ୍ଣ ପାଇବା ପାଇଁ ସେ ଭୋଜନ କରୁଥିଲା, କହୁଥିପାଇଁ ମୋ ପାପଟା ମୁଁ ତୁ ନରକକୁ ପଳେଇବୁ, ତୋ ପିଲା ଛୁଆ କେହି ଭାଗଦାରୀ ହେବେନି। ଦଶରଥନା ପଚାରି କହିଲା ନା, ତାପରେ କଣ କହିଲା? କହିଲା ଆଜ୍ଞା ଆପଣ ଯାହା କହିଲେ କହିଲେ, ମୁଁ ଆଉ ମାରିବିନି ଆଜ୍ଞା, ମୁଁ କେମିତି ପାପରୁ ଉଦ୍ଧାର ହେବି? ଆରେ ପାପରୁ ଉଦ୍ଧାର ହେବା ପାଇଁ ଯେ ଗୋଟେ ଗୋଟେ ଯିବ, ସେ ଆଜି କଣ କରୁଛି? ଯାହା କହିଲେ ତୁ ମରା ମରା କହ, ମରା ମରା କହିଲେ ପାପରୁ ଉଦ୍ଧାର ପାଇଁ ସେ ଆଜି ମରା ମରା କୁହଙ୍କୁ ଆଜି ରାମାୟଣ ରଚନା କରିଥିଲେ, ସେ ରାମଙ୍କୁ ପାଇଁ ଭୋଜନ କରିଥିଲେ। ଭକ୍ତି ଯୋଗୁଁ ଯିଏ କହୁଛି କଷ୍ଟ କଷ୍ଟ ନାହିଁ, ବର୍ତ୍ତମାନ ଆକୁ ଏସବୁ ଏତେ କଷ୍ଟ ଏମାନଙ୍କ ପାଇଁ ଆକୁ ବିଭିନ୍ନ, ସେଥିପାଇଁ ଆଚାର୍ଯ୍ୟ ସବୁ ତତ୍ତ୍ୱ ରଚନା କଲେ। ଏଇଗୁଡ଼ା ସନ୍ଦେହୀ ବ୍ୟକ୍ତି ଗୁଡା ସବୁ ବୁଦ୍ଧିସ୍ତ ରହିଯିବେ, ଆକୁ ଏମାନେ କେହି ସରଳ ହେଇପାରିବେନି। ସରଳତା ପାଇଁ ତୁମର ଫିଲୋସଫି ବାହାରିଲା, ଏତେ ପ୍ରକାର ଫିଲୋସଫି ଆଚାର୍ଯ୍ୟ ମାନେ ଏତେ ଗୋଟେ ଗ୍ରନ୍ଥ କାହିଁକି ଲେଖିଲେ? କେବଳ ଏମାନଙ୍କର ଜୀବନ ଅନାଦିକାଳର ବିଷୟକୁ ଭୋଗି ଭୋଗି ଆଇଲାଣି, ତା ଭିତରେ କେତେ କୁଟ କାପଟ ସରଳ କଣ କୁଟ କାପଟ ଛନ୍ଦ ଯୁକ୍ତି ଦାର୍ଶନିକ ହାନୁଭାବ ରହିଛି, ତାକୁ ସବୁ କାଟିକି ଉଡେଇବାକୁ ପଡିବ, କାଳ ଗୋଟେ ସ୍ଥିତିକି ଆସିବାକୁ ପଡିବ। କୃଷ୍ଣ ମୋର ମୁକୃଷ୍ଣଙ୍କର ସ୍ୱର୍ଗ ଚାଲ ଅନ୍ଧ ଭଳିଆ ଦେଖୁନ ସିଏ କଣ ନାମ ମହିମା ପଚାରିଲା କି ଆଜ୍ଞା ଟିକେ ନାମ ମହିମା ପାଞ୍ଚଟା କହିଲେ ମୋ ପାପିଟା ଆଜ୍ଞା ଘରେ ପଚାରି ଗଲେ ସ୍ତ୍ରୀ କହିଲାଣି ବାପ ନେବନି ବାପ କହିଲାଣି ବାପ ନେବେ ନା କେମିତି ଉଦ୍ଧାର ବି କୁହନ୍ତୁ ଏ ତୁ ମରାମରା କହ କହିଲା ଆଗେ ରାମରାମଙ୍କୁ ତାପରେ କଣ କହିଲା ରାମ ରାମ ହେଲାନି ହେଲା ମରାମରା ଆମେ କହିବା ଇଏ ଗୁରୁ ରାମ ରାମ କଣ କହୁଛି ଆଉ ଗୋଟେ ଗୁରୁ ପଚାରିବା ମୁଁ ସେ ଗୁରୁ ଲକ୍ଷଣ ପଚାରିଲା ନା ରାମ ଲକ୍ଷଣ ଏତେ ସରଳ ଥିଲା କହିଲା ଆଉ ନହେଲା କୋଉଥିପାଇଁ ପାପକୁ ଦୂର କରିବା ପାଇଁ ରାମ ନାମ କରୁଥିଲେ ମରା ମରା କହୁଥିଲେ ଆଜି କଣ ହେଇଗଲେ ପାପ ଛାଡ଼ ତ୍ରୈକାଳିଜ୍ଞ ଜ୍ଞାନ ପ୍ରାପ୍ତ ହେଇଗଲେ ରାମ ଲୀଳା କରିବା ପୂର୍ବରୁ ରାମାୟଣ ଦେଖିଲେ ରଚନା କରିଥିଲେ ଭକ୍ତି ସରଳ ନୁହେଁ ବହୁତ ସରଳ ବହୁତ ସରଳ କିନ୍ତୁ ତୁମକୁ ସରଳ ହେବାକୁ ପଡିବ ତୁମର ସରଳ ଅନ୍ତର କଣ ନଥିଲେ ତୁମେ ଏଇଟା ହେଇପାରିବନି ଏଇ ଯୋଉ ମୁଁ ଯୋଉ କହିଲି ଯୋଉ ଗୁରୁଦେବ ଉଦାହରଣ ଦେଲି ତୁମେ ଯଦି ମରିବ ଏଥିରେ ଆଉ ବୁଦ୍ଧିଆ ବୁଦ୍ଧିରେ ମରେ ଆଉ କଥା ଖରାପ ଲାଗିପାରେ କିନ୍ତୁ ସବୁ ବୁଦ୍ଧିରେ ମରିବେ ସବୁବେଳେ ବୁଦ୍ଧି ଖର୍ଚ୍ଚ କରିବେ ଏଟା କାହିଁକି ହେଲା ଏଟା ଏମିତି ହେଲା ଏଟା ସେମିତି ହେଲା ଏତେ କଥା କାହିଁ ମୁଣ୍ଡ ପୁରେଇବାକୁ ଯାଉଛୁ ଖାଲି ଗୋଟେ ଜିନିଷ ଆଗେ ବୁଝ ମୋ ଗୁରୁ କହିଛନ୍ତି ଗୁରୁ ମୁଖ ପଦ୍ମ ବାକ୍ୟ ପଢା ଚାଲିଛି ସବୁ ଆରତୀ ଚାଲିଛି ଡିଆଁ ଡି ଚାଲିଛି ଗୁରୁଙ୍କ ଆଗରେ କିନ୍ତୁ ଗୋଟିଏ ପଦରେ ଗୁରୁ ମୁଖ ପଦ୍ମ ବାକ୍ୟ ସେଠି ତ ଅଟକିଗଲା ଆଉ ସେ ବୁଦ୍ଧି ତୁମକୁ ଖାଇଲା ଆଉ ତୁମେ ଆତ୍ମସ୍ତରୁ ଯିବ କେମିତି ସରଳ ହେଇଗଲେ କଣ କରିବ ତୁମ ଅନ୍ଧ ହେଇଗଲେ ତ ବୁଦ୍ଧିଟା କଣ ହବ ଅନୁସରଣ କୁହାହେଇଛି ତ କରିବି ଆଉ ସାହୁ କହିଛି ପାଚିଲା ଧାନର ମହି ଦଉଛି ଆଉ କିନ୍ତୁ ତୁ କାହିଁକି ପାଚିଲା ଧାନ ମହି ଦେବ ସାହୁ କହିଲା ଯାହା ମହି ଦେଇ ଆସିବୁ ସେ ସରଳଟା ନା ତାକୁ କହିଲା ମହି ଦେଇ ଆସିବୁ ମହି ଜାଣିଛ ନା ନାଇଁ ହଳ କଲା ପରେ ମହି ଦିଅନ୍ତି ସେ ହଳ କିଆରିଟେ ଅଛି ପାଖରେ ହଳ କିଆରି ଅଛି ପାଖରେ ଗୋଟେ ଆସିଲା ଧାନ କିଆରି ଅଛି ଇଏ ଆସିଲା ତାର ଧାନ କିଆରର ମହି ଦଉଛି ତ ପଚାରିଲେ କିରେ ତୁମେ ମହି ଦଉଛୁ ଧାନ କିଆରି କଣ ମହି ଦଉଛୁ ସାହୁ କହିଛି ଆଉ ସାହୁ କହିଛି ପାଚିଲା ଧାନ ମହି ଦଉଛି ହୁଣ୍ଡାଟା ସେ ଯେମିତି କଲା କିନ୍ତୁ ମତେ ସେଇପଟେ ଶୁଣିଲା ଭଲ ଲାଗେ ତା ମହିଳା ସେ ବୁଝିପାରିଲା ତାର ମହି ଦେବା କଥା ଦଉଛି ଆଉ କଣ କିନ୍ତୁ ତାର ଗୋଟେ ଭୁଲ ହେଇଗଲା ପଚାରିକି ଦେବାର ଥିଲା କୋଉ ଧାନ କିଆର ଦେବି ନା ହଳ କିଆର ଦେବି ଏ ଅନୁସରଣଟା ଭଲ ଆମେ ଏତେ ଶାସ୍ତ୍ର ପଢୁଛେ ଏତେ ପାଠ ପ୍ରବଚନ କରୁଛେ ଏତେ ଶ୍ରବଣ କରୁଛେ କେବଳ ଗୋଟିଏ ଜିନିଷ ପାଇଁ ପୁଣି ସେଠି ପଳେଇଯିବ ପଛକୁ ଫେରିବ ବ୍ୟବସାୟତ୍ମିକା ବୁଦ୍ଧି ସେଥିପାଇଁ ମନଟା କେବଳ ଗୁରୁଦେବ କଣ କହିଛନ୍ତି ପ୍ରଭୁପାଦ କଣ ସୁଧ ଭକ୍ତଙ୍କର କଣ ଇଚ୍ଛା କଣ ଆରେ ତାଙ୍କ ସହିତ ମତେ କନେକ୍ଟ ହେବାକୁ ପଡିବ ବାସ୍ ଏତିକି ଦରକାର ଆଉ କେମିତି ବଞ୍ଚିବି କେମିତି ଖାଇବି କେମିତି ଭକ୍ତି ହବ କେମିତି ଗୋଲ ବୃନ୍ଦାନ ଏଠି ତାଙ୍କ ପାଇଁ ତାଙ୍କ କଥା ଏଟା ମୋ ଜବ୍ ଆମର ତ ବୁଦ୍ଧି ଖର୍ଚ୍ଚ କରି କରି ମରିଲେ ଆଉ ଏଠି ଶରଣାଗତର ରାସ୍ତାଟା ଆଉ ତୁମେ ସରଳ ନହେଲେ ତୁମେ ଶରଣାଗତ କେବେ ହେଇପାରିବେ ଯିଏ ସରଳ ନୁହେଁ ସେ କାହିଁକି କାହାର ଅଣ୍ଡର ରହିବାକୁ ଚାହିଁବ ମତେ କହୁନା ଯିଏ ବୁଦ୍ଧି ଆସି କାହା ଅଣ୍ଡର ରହିବ କେବେ ରହିବ ଆଜିକାଲି କାହିଁକି ଆଉ ଚାକର ମିଳୁନାହାନ୍ତି ଆଉ ମିଳୁଛନ୍ତି କାହିଁ ମିଳୁନାହାନ୍ତି ସବୁ ବୁଦ୍ଧିଆ ହେଇଗଲେ ହେଲେ ୟା ଘରେ ରହିଲେ ମଲ୍ଲି ୟା ଘରେ ରହିଲେ ମଲ୍ଲି ଦିନ ବର୍ଷମାନେ କାମ କରିବା ଦି ଦିନ ଯାଇ ଗୁପଚୁପ ବିକି ଦେଲେ ମୋର ହେଇଗଲା ପଇସା ସବୁ ଚାଲାକ ହେଇଗଲେ ନା ଠାକୁର ପୂଜା କରି ଡାକିଲେ କି ଆସିବେ ଆଜି ତୋର ଜଣଙ୍କୁ ଡାକ 10,000 ଦେବି ତୁ ରହ ମୋ ପ୍ରଭୁଙ୍କର ସେବା କର 10,000 ମୁଁ ରାତି 3 ଉଠିବି ମୋର କଣ କଣ ଦରକାର ଅଛି ସବୁ ବୁଦ୍ଧିଆ ହେଇଗଲେ ନା ଧୂପ ବିକି ଦେଲେ ମୋର ଗଲା 2-3 ମୋର 10,000 ବାହାରି ପଡିବ ମୁଁ ହରେ କୃଷ୍ଣ କହିବି ଏ ସବୁ ସମସ୍ତେ ଚାରି ବର୍ଣ୍ଣାଶ୍ରମରେ ସବୁ ବର୍ତ୍ତମାନ ବୁଦ୍ଧିଆ ହେଇଗଲେ ଆଉ ବୁଦ୍ଧିଆ ତ ହେଇଗଲେ ଗଲା ବୁଦ୍ଧିରେ ବୁଦ୍ଧିରେ ଗଲା ହଉ କଣ ଆଉ କୃଷ୍ଣ ଅଛନ୍ତି କହିଲା ତୁମେ ବୁଦ୍ଧି କେତେ ଖର୍ଚ୍ଚ ଖର୍ଚ୍ଚ କର ବୈଶୀ ଫୁଙ୍କିବି ବାବା ମୁଁ ତ ମୁଣ୍ଡକୁ ଘୁରେଇ ଦେବି ଏକା ଆସି ଯେତେବେଳେ ହଇରାଣ କରିବେ ତୁମେ ବାଟ ପାଇବନି ଆଉ ଏଇଟା ହଉଛି ନା ଆଉ କଣ କାହାକୁ ଜୀବନରେ ବ୍ଲେମ୍ କରନି ପରମ୍ପରାର କୌଣସି ଦୋଷ ନାହିଁ ଆଚାର୍ଯ୍ୟମାନଙ୍କର କୌଣସି ଦୋଷ ନାହିଁ କେବଳ ଆମ ବୁଦ୍ଧିର ଦୋଷ ଏ ବୁଦ୍ଧି ଗୁଡା 3 ଭିତରେ ଆମେ ରଖୁଛେ ସମାଜଟା ବର୍ତ୍ତମାନ ଆଜି ଆଜି କଷ୍ଟ ପାଉଛି ସବୁଆଡେ ସରଳ ନ ହେଇପାରିଲେ କେହି ସମର୍ପଣ ହେଇପାରିବେ ନାହିଁ ଦେଖ ତମେ ପରୀକ୍ଷା କରି ଯେ ସରଳ ସେ ସାଙ୍ଗେ ସାଙ୍ଗେ ସରଳ ବୁଦ୍ଧିଟା ସରଳ ହେଇଯିବ ନା ଭଦ୍ରରେ ଛାଡିଲେ ଆପଣ ପାଖରେ ରହିଲେ ମୋର କଣ ଯାହା ଇନ୍ଦ୍ର ସଂଯମ ହଉ ନ ହଉ ଯୋଉଠି ଯାହା ହଉ ଭକ୍ତି ପାଏ ନ ପାଏ ଚାକର ଭଳିଆ ପଡିକି ରହିଛି ଆପଣଙ୍କର ହେଲା ସେଥିପାଇଁ ଆମର ବୁଦ୍ଧିଟା କେବଳ ଭଗବାନ ଦେଇଛନ୍ତି କଣ କରିବା ପାଇଁ କେବଳ ଅନୁସରଣ କରିବା ପାଇଁ ଆଚାର୍ଯ୍ୟଙ୍କୁ ସେତିକି ଖାଲି ଫୋକସ୍ ଦେବାକୁ ପଡିବ ନହେଲେ ଏସବୁ ବୁଝିପାରିବନି ଯୋଉ ସ୍ତର ଆମେ ସବୁ ଆଲୋଚନା କରୁଛେ ଗୋପୀମାନେ କୃଷ୍ଣମାନେ ଯୋଉ କୃଷ୍ଣଙ୍କ ପାଖରେ ଯୁକ୍ତି ତର୍କ କରୁଛନ୍ତି କୃଷ୍ଣ ତାଙ୍କୁ କହୁଛନ୍ତି ତୁମେ ବସ୍ତ୍ରରୁ ତୁମେ ଉଲଗ୍ନ ଅଛ ତୁମେ ଆସ ମୋ ପାଖକୁ ବସ୍ତ୍ର ନେଇକି ଯା ପାରିବନି ଆଉ ତୁମେ ବୁଦ୍ଧି ସ୍ତର ଆଜି ସମାଜ କାହିଁକି ଆଜି ଏଇଟା ଘୃଣ ଭାବୁଛି କାହିଁକି ରାସଲୀଳାକୁ ବସ୍ତ୍ର ଲୀଳାକୁ ଆଚ୍ଛା ଜଣେ ମନା କରୁଛନ୍ତି ତୁମେ ଏଗୁଡ଼ାକ ସବୁ ଚର୍ଚ୍ଚା କରନି କାହିଁକି ମନା କରୁଛ ତ ସେ ବୁଦ୍ଧି ସ୍ତରର ଅଛ ତୁମେ, ଏଇଟା ଏଇଟା ସବୁ ଆତ୍ମା ପରମାତ୍ମା ସ୍ତରରେ ପରମାତ୍ମା ଲୀଳା କରୁଛନ୍ତି, ତୁମେ କଣ ବୁଝିବ, ତୁମେ ଆତ୍ମସ୍ତରକୁ ଯାଇନ, ମିସଅଣ୍ଡରଷ୍ଟୁଣ୍ଡ। ତୁମର କେବଳ ବୁଦ୍ଧି ଉପରେ, ବୁଦ୍ଧି ମାନେ କେବଳ ଦେହ ଉପରେ ଲାଗିବ, ଆଉ ଆତ୍ମା ପରମାତ୍ମା ଉପରେ ଲାଗିପାରୁ, ଫେଲ ହେଇଯିବ ପରୀକ୍ଷାରେ, ସେଥିରେ ମନା କରିନ, ଅପରାଧ କର। ଠିକ ଅଛି, ହରେ କୃଷ୍ଣ। ଜୟ ଗ୍ରନ୍ଥ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଇ ଗୌର ପ୍ରମାନନ୍ଦେ ହରିଓ।